श्रीमद्भागवतम दशम स्कंद बैल्ट अध्याय श्लोक 32 10:47-32 जैनेन्द्रियार्थान ध्यायेत मृषा स्वप्नवदुत्थिता तन्निरुद्ध्यादिन्द्रियाणि विनिद्रा प्रतिपद्यत जैनेन्द्रियार्थान्ध्यायेत
सा स्वप्नवदुत्थिता अनिरुद्ध्यादिन्द्रियाणि
निद्रा प्रतिपद्यत हरे कृष्ण समस्त भक्त सज्जन बृंद मातृवृंद कुलवंदारी बृंद दर्शक बृंद पुजारी बृंद आउ जिते बृंद अच्छा समस्त आम आम कथा स्वागत जनाचु ये भगवान को संदेश तेनाली कहते भगवान को संदेश मध्यम आम भगवान को संग करे भगवान आम पाखे उपस्थित अच्छा आम भगवान पाखे उपस्थित अच्छे केत गोटे भाग्यर कथा भगवान के लोक मैंने जानते ना भगवान नहांती भी कहते घोषणा करती कि आम जे खाली कह भगवान अच्छा भगवान संग करे आम भगवान कथा मध्यम नाम स्वरूप विग्रह तीन एक रूप तीन भेद नाई चिदानंद रूप भगवान नाम भगवान विग्रह भगवान स्वरूप ये कौन भेद ना गोटे रूप सी तेणु ये भगवान कथा जो आसूसी आम श्री प्रभुपाद महाराज कहती आम जो संग करे दुई प्रकार संग हो पार गोटे हूँ बाणी संग गोटे हूँ बपू संग सी जोबले भगवान गुरुदेव थे सहित जो आम संग करें से बपू संग भी कहो कि सी जो नाती संग हो कि भाव ना बाणी मध्यम कथा मध्यम तेणु भगवान जो संदेश दे जो संदेश शुणिकी गोपी मान दूर होक दूर हो भगवान साक्षात उपस्थित हे भगवान और भगवान कथा भितर कौन तफात ना तेणु आम को सौभाग्य मिलू आम से ही भगवान कथार आम युक्त हो गले भगवान सहित आम संग कले बर्तमान के बड़ भाग्य तेणु ये जो कहुची ये श्लोक कहते 29, 30, 31 श्लोक कहले बर्तमान 32 चतुर्थ श्लोक कहे आँचटी श्लोक रे 9 श्लोक संध्या कह भगवान ये जो चतुर्थ श्लोक कहते जैनेन्द्रियार्थान ध्यायेत जैन इंद्रियार्थान ध्याय समस्त इंद्रियार्थान ध्यान करमती कई ना शतकड़ा 99.99 भाग लोक इंद्रियार्थान ध्यायेत इंद्रियर अर्थ इंद्रिय और अंद्रिय अर्थ भी तो कौन रही इंद्रिय अर्थ कहले कौन साधारणतः 10 प्रकार इंद्रिय जो रही कर्मेन्द्रिय 5 ज्ञानेन्द्रिय 5 तेज इंद्रिय अर्थन कह ज्ञानेन्द्रिय कथा कहुच्छे आम 5 ज्ञानेन्द्रिय रही कौन कौन ना चक्षु चक्षु है गोटे ज्ञानेन्द्रिय यहाँ बहुत गुरुत्वपूर्ण इंद्रिय बहुत इम्पोर्टाट इंद्रिय चक्षु ना मानने अंध किसी कर सब कर दृश्य द्वारा हो पार दृश्य इंद्रिय अर्थ हो दृश्य रूप ये हूँ चक्षुर अर्थ इंद्रिय रूप चक्षुर अर्थ हो रूप रूप के सुंदर भगवान या बहुत के सौंदर्य दे भौतिक जगत में कित सुंदर देखापी पहाड़ पर्वत समुद्र गच्छलता फूल फूल फल इत्यादि सबू जो रूप रही रूपटा कितने ସୁନ୍ଦର ଚକ୍ଷୁ ନଥିଲେ ଆମେ ସେଇଟା ଦେଖିପାରିବା ନାହିଁ, ସେ ସୌନ୍ଦର୍ଯ୍ୟରେ କିଛି ଆମ ମୂଲ୍ୟ ରହିବ ନାହିଁ। ଏଇଭଳି ଭାବରେ ସୁନ୍ଦର ରୂପ ସବୁ ସୃଷ୍ଟି କରିଛନ୍ତି, ସମସ୍ତେ ରୂପ ଦେଖିକରି ଆକର୍ଷିତ ହୋଇଯାଆନ୍ତି। ବିଶେଷ ଭାବରେ ଗୋଟିଏ ରହିଛି ଜୀବ, ଯାହାକୁ କୁହାଯାଏ ସେ ହେଉଛି ପତଙ୍ଗ। ପତଙ୍ଗ ଗୋଟେ ଏଭଳି ଜୀବ ଯାହାର ଚକ୍ଷୁ ଇନ୍ଦ୍ରିୟ ବହୁତ ପ୍ରବଳ, ଚକ୍ଷୁ ଇନ୍ଦ୍ରିୟ ଏତେ ପ୍ରବଳ ଯେ ଯେତେବେଳେ ଅଗ୍ନି ଶିଖା ଦେଖେ ବା ଦୀପକୁ ଦେଖେ, ଯଥା ପ୍ରଦୀପ୍ତଂ ଜ୍ୱଳନଂ ପତଙ୍ଗା ବିଶନ୍ତି ନାଶାୟ ସମୃଦ୍ଧ ବେଗା ତଥୈବ ନାଶାୟ ବିଶନ୍ତି ଲୋକା ତବାପି ବତ୍ରାଣି ସମୃଦ୍ଧ ବେଗା। ଯେଉଁ ଉଦାହରଣ ଦେଲେ, ଦୁଇଟି ଉଦାହରଣ ଦେଲେ ଅର୍ଜୁନ, ଭଗବାନଙ୍କ ଯେତେବେଳେ ବିଶ୍ୱରୂପ ଦେଖିଲେ, ବିଶ୍ୱରୂପରେ ଦେଖିକରି ସମସ୍ତେ କେମିତି ମୃତ୍ୟୁବରଣ କରୁଛନ୍ତି ସେଇଟାକୁ ସେ ଦୁଇଟି ଉଦାହରଣ ଦେଇଛନ୍ତି। ଗୋଟିଏ ହେଉଛି ଯଥା ପ୍ରଦୀପ୍ତଂ ଜ୍ୱଳନଂ ପତଙ୍ଗା, ରାତିରେ ଯଦି ପ୍ରଦୀପ୍ତ ଲାଗିଗଲା, ନିଆଁଟେ ଲାଗିଗଲା, ଅଗ୍ନିଟେ ଲାଗିଗଲା, ଶିକାଟେ ରହିଗଲା, ବିଶେଷ ଭାବରେ ଦେଖିବା ବର୍ଷା ଦିନେ, ବର୍ଷା ଦିନେ ଝଡ଼ି ପୋକ ଆସି ପହଞ୍ଚିବେ, ଧୁଳ 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 ଧୁ ହେଇକି ଆସି ପହଞ୍ଚିବେ ମୃତ୍ୟୁବରଣ କରିବେ ସେଇଠି। ଆମ ପ୍ରଭୁପାଦ ମହାରାଜ କହନ୍ତି ସେ ଝଡ଼ି ପୋକ ଏଭଳି ଗୋଟିଏ ଜୀବ, ଗୋଟିଏ ରାତିରେ ତା'ର ଜନ୍ମ, ସେଇ ରାତିରେ ତା'ର ବୁଦ୍ଧି, ସେଇ ରାତିରେ ବଂଶବିସ୍ତାର, ସେଇ ରାତିରେ ମୃତ୍ୟୁ, ଗୋଟିଏ ରାତିରେ ତା'ର ସବୁ ଶେଷ କ୍ରିୟା କ୍ରିୟା ଶେଷ ହେଇଯାଉଛି। ପ୍ରଭୁପାଦ ମହାରାଜ ତା'ର ଉଦାହରଣ ଦେଇଛନ୍ତି ଇଏ ଗୋଟେ ବୁଝେଇବା ପାଇଁ, ଯେଭଳି ଭାବରେ ସେ ଯେଉଁ ରହିଛି ଯେଉଁ ପତଙ୍ଗ ରହିଛି ତାକୁ କୁହାଯିବ, ଆରେ ବାପା ତୋର ଯେମିତି ଗୋଟିଏ ରାତିରେ ସବୁକିଛି ହେଇଯାଉଛି, ସେଇଭଳି ଭାବରେ ଏଇଟା ମନୁଷ୍ୟମାନଙ୍କର ଗୋଟିଏ ରାତି, ତାଙ୍କର ସେଇଭଳି ଭାବରେ ଦିନ ରହିଛି, ତାଙ୍କର ମାସ ରହିଛି, ବର୍ଷ ରହିଛି, ଏଇଭଳି ଭାବରେ 100 ବର୍ଷ ସେ ବଞ୍ଚୁଛନ୍ତି ସେ ବୁଝିପାରିବ ନାହିଁ। ସେଇଭଳି ଭାବେ ବ୍ରହ୍ମାଙ୍କର କଥାକୁ ଆମେ ବୁଝିପାରିବା ନାହିଁ, ଭଗବାନ କହିଲେ ତାଙ୍କର ମଧ୍ୟ ସେଇଭଳି 100 ବର୍ଷ ରହିଛି ଆୟୁଷ, ତାଙ୍କର ଗୋଟିଏ ଦିନ ହେଉଛି ଆମର 1000 ଯୁଗ। ପ୍ରଭୁପାଦ ମହାରାଜ ଏହି ଉଦାହରଣଟି ଦିଅନ୍ତି ବ୍ରହ୍ମାଙ୍କର କଥାକୁ ବୁଝିବା ପାଇଁ। ତେଣୁ ଏ ଯେଉଁ ରହିଛି ଗୋଟିଏ ପତଙ୍ଗର, ଗୋଟିଏ ପୋକର ବା ଛୋଟ ଛୋଟ ପକ୍ଷୀ ଯେଉଁ ରହିଛି, ତା'ର ଇନ୍ଦ୍ରିୟ ଦର୍ଶନ ଇନ୍ଦ୍ରିୟ ଏତେ ପ୍ରବଳ, ଇନ୍ଦ୍ରିୟ ଇନ୍ଦ୍ରିୟସ୍ୟାର୍ଥୀ ରାଗ ଦୋଷ ବ୍ୟବସ୍ଥିତ ତୟର୍ଣ୍ଣ ବସମାଗଛିତ ଇଏ ସେ ପରିବନ୍ତି ନଉ, ତୃତୀୟ ଅଧ୍ୟାୟରେ ଭଗବାନ କହିଲେ ସେଇଟା ଇନ୍ଦ୍ରିୟର ଯେଉଁ ଇନ୍ଦ୍ରିୟ ଅର୍ଥ ରହିଛି ଭଗବାନ ଏଭଳି ସୃଷ୍ଟି କରିଛନ୍ତି, ସେମାନେ ସବୁ ଧାବିତ ହେଇକି ଯିବେ ସେତିକି। ଇନ୍ଦ୍ରିୟର ଅର୍ଥ ଚକ୍ଷୁ ରହିଛି, ଚକ୍ଷୁ ଆଖି ଦେଖିବ, ଦୃଶ୍ୟ ଦେଖିବ, ଦୃଶ୍ୟ ଦେଖିବ, ଦୃଶ୍ୟ ଦେଖିକରି ଏଇ ଚକ୍ଷୁଟାକୁ ଆମେ ଏଭଳି ବ୍ୟବହାର କରିପାରିବା, ଏଇ ଚକ୍ଷୁ ମାଧ୍ୟମରେ ଆମେ ଭଗବାନ ପ୍ରାପ୍ତ ହୋଇଯାଇପାରିବା। ଏଇ ଚକ୍ଷୁ ଗୋଟେ ଏଭଳି ଇନ୍ଦ୍ରିୟ ରହିଛି ଭଗବାନ ଦେଇଛନ୍ତି। ଏଇ ଇନ୍ଦ୍ରିୟମାନଙ୍କ ଇନ୍ଦ୍ରିୟ ଋଷିକେଣ ଋଷିକେଶ ସେବନ ଭକ୍ତିରୁ ଉଚ୍ଚତେ, ଏଇ ଇନ୍ଦ୍ରିୟମାନଙ୍କ ଦ୍ୱାରା ଇନ୍ଦ୍ରିୟମାନଙ୍କ ପ୍ରଭୁ ଯେ ଭଗବାନଙ୍କ ଯଦି ସେବା କରିବା ତାହେଲେ ଆମେ ଭଗବାନ ପାଇଯିବା। ଗୋଟିଏ ଚକ୍ଷୁ ମାଧ୍ୟମରେ ଯଦି ବ୍ୟବହାର କରିଯିବା, ଚକ୍ଷୁସ୍ମାନ ଚକ୍ଷୁସ୍ମାନ ବ୍ୟକ୍ତି କୁହାଗଲା 10:21 କୁହାଗଲା, ଲୋକମାନେ ଚକ୍ଷୁ ପ୍ରାପ୍ତ ହେଉଛନ୍ତି କିନ୍ତୁ ଇନ୍ଦ୍ରିୟ ସେ ଇନ୍ଦ୍ରିୟ ଅର୍ଥ ଯେଉଁ ରହିଛି ଜେନେନ୍ଦ୍ରିୟାର୍ଥାନ୍ ଇନ୍ଦ୍ରିୟର ଅର୍ଥ ଯେଉଁ ରହିଛି ସେଇଥିରେ ସେମାନେ ସେଇଟାକୁ ସତ୍ ବ୍ୟବହାର କରିପାରନ୍ତି ନାହିଁ। 10:21 ଗୋପୀମାନେ କହୁଛନ୍ତି ଦେଖ ଯେଉଁମାନଙ୍କର ଚକ୍ଷୁ ରହିଛି, ବହୁତ ସୁନ୍ଦର ଶ୍ଳୋକଟି କହୁଛନ୍ତି ସେ, ଅକ୍ଷଣତାଂ ଫଳମିଦଂ ନ ପରଂ ବିଦାମ ସଖ୍ୟଂ ପଶୁ ନନୁ ବିବେଶୟତୁ ବୟସେହି ବକ୍ତ୍ରଂ ବ୍ରଜେଶ ସୁତୟୋରନୁବେଣୁ ଜ୍ୟୋଷ୍ଠଂ ଦୈବା ନିପୀତ ମନୁରକ୍ତ କଟାକ୍ଷ ମୋକ୍ଷଂ। ଅକ୍ଷଣତାଂ ଫଳମିଦଂ, ଚକ୍ଷୁର ଫଳ ଏଇଠି ମିଳିଗଲା, ହାଇଏଷ୍ଟ ଦ୍ୟାଟ୍ ଇଜ୍ ଦି ହାଇଏଷ୍ଟ ରେଜଲ୍ଟ ବଟ୍ ହାଇଏଷ୍ଟ ବେନେଡିକ୍ସନ୍ ସବୁଠାରୁ ଶ୍ରେଷ୍ଠ ଫଳ ଆମେ ପ୍ରାପ୍ତ ହୋଇଗଲୁ ଚକ୍ଷୁ ମାଧ୍ୟମରେ। ଯଦି ଅକ୍ଷୁଣତାଂ ଫଳମିଦମ୍ ନ ପରମ ବିଦାମ, ଗୋପୀମାନେ ଏଇଟା କହୁଛନ୍ତି ଯେଉଁମାନଙ୍କ ଚକ୍ଷୁ ରହିଛି ଶ୍ରେଷ୍ଠ ଫଳ କ'ଣ ନା କ'ଣ ସଖୀ ନା ସଖ୍ୟ ପଶୁ ନନୁ ବିବେଶୟ ତୋ ବୟସେଇ, ଦେଖ ଏ ପଶୁମାନଙ୍କୁ ଦେଖ ବୟସେଇ, ତାଙ୍କର ବୟସେଇ କହିଲେ ସଖାମାନଙ୍କ ସହିତ ଯେଉଁ ପଶୁମାନଙ୍କୁ ନେଇକରି ଭଗବାନ ଯେଉଁ ଯାଉଛନ୍ତି ବୃନ୍ଦାବନରେ ଗୋଚାରଣ କରୁଛନ୍ତି ବା ବତ୍ସାଚାରଣ କରୁଛନ୍ତି, ଏବଂ କିଭଳି ସେ ବତ୍ସାଚାରଣ କରୁଛନ୍ତି, ବକ୍ତ୍ରଂ ବ୍ରଜେଶ ସୁତେୟୋ ବ୍ରଜ ବ୍ରଜର ଇଶ ହେଉଛନ୍ତି ନନ୍ଦ ମହାରାଜ, ତାଙ୍କର ସୁତ ଯେ କୃଷ୍ଣ ନନ୍ଦନନ୍ଦନ ବକ୍ତ୍ରଂ, ତାଙ୍କର ମୁଖରେ ବା ବିଶେଷ ଭାବେ ତାଙ୍କର ଓଠରେ ବା ମୁଖରେ କ'ଣ କରୁଛନ୍ତି, ବ୍ରଜେଶ ସୁତ ରଣବେଣୁ ଜୁଷ୍ଟଂ, ବେଣୁ ଲାଗିକି ରହିଛି, ଗାନ କରୁଛନ୍ତି, ବେଣୁ ବେଣୁ ଗାନ କରୁଛନ୍ତି, ବେଣୁ ଜୁଷ୍ଟମ୍ ଜୈବା ନିପିତ ମନୁରକ୍ତ କଟାକ୍ଷ ମୋକ୍ଷମ, ଯିଏ କେବଳ ସେଇଟା ଦେଖିଦେବେ ତାଙ୍କ ଜୀବନର ଶ୍ରେଷ୍ଠ ଫଳ ପ୍ରାପ୍ତ ହୋଇଗଲେ, ଚକ୍ଷୁର ଫଳ ଶ୍ରେଷ୍ଠ ଫଳ ପ୍ରାପ୍ତ ହୋଇଗଲେ ଚକ୍ଷୁର। ତେଣୁ କିନ୍ତୁ କେତେଜଣ ଏଇ ଚକ୍ଷୁର ସଦ୍ବ୍ୟବହାର କରୁଛନ୍ତି, ଚକ୍ଷୁର ସଦ୍ବ୍ୟବହାର କେତେଜଣ କରୁଛନ୍ତି, ଦ୍ୱିତୀୟ ସେଇଟା ବର୍ଣ୍ଣନା କରାଯାଇଛି ଚତୁର୍ଥ ତୃତୀୟ ଅଧ୍ୟାୟରେ। ଲୋକମାନେ ଚକ୍ଷୁ ପ୍ରାପ୍ତ ହେଉଛନ୍ତି, କିନ୍ତୁ ସେ ଚକ୍ଷୁଟା କି ଚକ୍ଷୁ ନା ମୟୂରର, ମୟୂର ପିଛରେ ଚକ୍ଷୁ ଭଳି ରହିଯାଏ ଦେଖାଯାଉ ଚକ୍ଷୁଟା କି, କିନ୍ତୁ ସେ ଦେଖିପାରିବ ନାହିଁ। ସେହିଭଳି ଭାବରେ ଏଇଟା ସୌନକାଦି ଋଷିମାନେ କହୁଛନ୍ତି ଯେ ଚକ୍ଷୁ ରହିଛି, ବରହା ଇତେ ତେ ନୟନେ ନାରାୟଣ ଲିଙ୍ଗାନ ବିଷ୍ଣୁ ନ ନିରୀକ୍ଷତୋ ଯେ ପାଦୌ ନୃଣାନ୍ତୌ ଦ୍ରୁମଜନ୍ମ ଭାଜୌ କ୍ଷେତ୍ରାଣି ନାନ ବ୍ରଜତୋ ହରେର୍ଯ୍ୟୌ। ବରହା ଇତେ ତେ ନୟନେ ନାରାୟଣ, ମନୁଷ୍ୟମାନେ ନାରାୟଣ ମନୁଷ୍ୟମାନଙ୍କର ନର ମନୁଷ୍ୟ ଏମାନଙ୍କର ନାରାୟଣ ନରୌ ନରୌ ନରା ନରେ ନରୌ ନରୌ ନରା ଏସବୁ ପଢ଼ୁଥିଲୁ। ଏ ନାରାୟଣ ତାଙ୍କର ଯେଉଁ କ'ଣ ବରା ହେଇତେ ତେ ନୟନେ ନାରାୟଣ, ତାଙ୍କର ନୟନ ହେଉଛି ବରାହପିଡ଼ ମାନେ ଯେଉଁ ମୟୂର ପିଛ ଭଳି, ତାଙ୍କର ମୟୂର ପିଛରେ ଆଖି ରହିଛି ନା, ସେ ଆଖିରେ କ'ଣ ସେ ଦେଖିପାରୁଛି ନା କ'ଣ, ସେହିଭଳି ଭାବରେ ସେ ମନୁଷ୍ୟମାନଙ୍କର ଆଖି ଏଇ ମୟୂର ପିଛ ଭଳି ଆଖି ଭଳି। ଲିଙ୍ଗାନ ବିଷ୍ଣୁ ନ ନିରୀକ୍ଷତ ଯେ, ଭଗବାନଙ୍କର ଯେଉଁ ସୁନ୍ଦର ରୂପ ରହିଛି, କେତେ ସୁନ୍ଦର ରୂପ, ଏଇଟାକୁ ସେ ଦେଖୁନାହାନ୍ତି, ନିରୀକ୍ଷଣ କରୁନାହାନ୍ତି, ଦେଖୁ ନିରୀକ୍ଷଣ ତ କରୁନାହାନ୍ତି, ନିରୀକ୍ଷଣ କରିବା କଥା କ'ଣ କହିବା, ମନ୍ଦିରକୁ ଆସିଲେ ସିନା ଦେଖିବେ, ଆଉ କେଉଁଠୁ ଦେଖିପାରିବେ ନାହିଁ, ମନ୍ଦିରକୁ ଆସିଲେ ଦେଖିବେ ଭଗବାନ ରୂପ କେତେ ସୁନ୍ଦର ଭାବରେ। ଆମର ଭକ୍ତମାନେ ଫୁଲ ସବୁ ଗୁନ୍ଥିଲେ, ଆଉ ଭକ୍ତମାନେ ଫୁଲ ତୋଳିଲେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ, କିଏ କୃଷ୍ଣ ଜପ କରି କରି ଗୁନ୍ଥୁଛନ୍ତି, ଫୁଲ ତୋଳୁଛନ୍ତି, କିଏ ଜପ କରି କରି ଗୁନ୍ଥୁଛନ୍ତି, ଏହିଭଳି ଭାବରେ ସବୁ ଭଗବାନଙ୍କ ଯେଉଁ ରହିଛନ୍ତି ପୂଜାରୀ ତାଙ୍କର ଆସିଷ୍ଟାଣ୍ଟ ପୂଜାରୀ ସହିତ ସବୁ ତାଙ୍କୁ ସାହାଯ୍ୟ କରିକିରି ସେ ସବୁ ସୁନ୍ଦର ସଜଉଛନ୍ତି ଭଗବାନଙ୍କୁ ଦର୍ଶନ, ଦର୍ଶନ ଆଳତି ଭଗବାନ ନାମ ଦେଇଛନ୍ତି ଶୃଙ୍ଗାର, ଶୃଙ୍ଗାର ଦର୍ଶନ, କେତେ ସୁନ୍ଦର ରୂପ ଭଗବାନଙ୍କର, ଯିଏ ଫୁଲ ଗୁନ୍ଥୁଛନ୍ତି ସାରିଲା ପରେ ଭଗବାନ ଦର୍ଶନ ହେଇସାରିଲା ପରେ ଦର୍ଶନ ଆଳତି ପରେ ଦେଖିବେ ଫୁଲଟା କେମିତି ହେଲା, ସେଟା ଦେଖୁଥିବେ ଏ ସୁନ୍ଦର ହେଲା, ଏମିତି ହେଲା, ସେମିତି ହେଲା, ସେମିତି ହେଲା, ସେମିତି ଭଗବାନ ସେଟା ଗ୍ରହଣ କଲେ ତାଙ୍କ ସୌନ୍ଦର୍ଯ୍ୟ, ଭଗବାନଙ୍କର ଏଇ ଯେଉଁ ରୂପ ରହିଛି ଏଇ ଫୁଲ ବା ଏସବୁ ମାଧ୍ୟମରେ ସୌନ୍ଦର୍ଯ୍ୟ ମାଧ୍ୟମରେ ତାଙ୍କ ସୌନ୍ଦର୍ଯ୍ୟ ହୁଏ ନାହିଁ, ଭଗବାନ ବିଲକ୍ଷଣ ରୂପ ରହିଛି। ତୃତୀୟ ସ୍କନ୍ଧରେ ବିଦୁର ଉଦ୍ଧବ କହିଛନ୍ତି, ଏଇଟା ତୃତୀୟ ସ୍କନ୍ଧରେ ଶ୍ଳୋକଟି ଅଛି, ବହୁତ ସୁନ୍ଦର ଶ୍ଳୋକ, ଭଗବାନଙ୍କର ଏସବୁ ସବୁ ଆମେ ଅଳଙ୍କାର ଦେଉଛେ, ବସ୍ତ୍ର ବସ୍ତ୍ର ଦେଉଛେ, ଅଳଙ୍କାର ଦେଉଛେ, ଫୁଲ ଦେଉଛେ, ଏସବୁ ଦେଉଛେ, ଏସବୁ ଦ୍ୱାରା କ'ଣ ହେଉଛି, ଆମେ ଭାବୁଛେ ଭଗବାନଙ୍କ ସୌନ୍ଦର୍ଯ୍ୟ ବଢ଼ିଯାଉଛି, ନା ଭଗବାନଙ୍କର ଯେଉଁ ରହିଛି ଶ୍ଳୋକଟି ଅଛନ୍ତି ତୃତୀୟ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟ ଶ୍ଳୋକ ବାରରେ, ଜନ୍ମତ୍ରିଳୋପୈକାଂଶ ଯୋଗ ମାୟାବଳଂ ଦର୍ଶୟିତା ଗୃହୀତ ଭୀଷ୍ମାପନଂ ସ୍ୱସ୍ୟ ଚ ସୌପଗର୍ଦ୍ଧେ ପରଂ ପଦଂ ଭୂଷଣ ଭୂଷଣ ଅଙ୍ଗମ। ଏ ଯେଉଁ ଭୂଷଣ, ଏଟା ଭଗବାନଙ୍କର ଭୂଷଣଟା ଦେବା ଦେବ ଦେଲେ ଆମେ ଫୁଲମାଳଠୁ ଆରମ୍ଭ କରି କେତେ କ'ଣ ସବୁ ଦେଉଛେ, ଏଇଟା ଭଗବାନଙ୍କ ରୂପକୁ ବଢ଼ଉନାହିଁ, ବରଂ ଏ ଭୂଷଣମାନେ ଭୂଷିତ ହେଉଛନ୍ତି, ଇଏ ଭଗବାନଙ୍କର ସୌନ୍ଦର୍ଯ୍ୟ, ଏଭଳି ସୌନ୍ଦର୍ଯ୍ୟ ରହିଛି। ଏ ମର୍ତ୍ୟଲୀଳୋପୈକଂ, ଆମେ ମର୍ତ୍ୟବାସୀ ଭଗବାନ ଭୁଲି ଯାଇଥିବାରୁ ଆମେ ମର୍ତ୍ୟ ଲୋକରେ ଜାତ ହେଇଛେ, ସପ୍ତମ ସପ୍ତମ ନବମ ସ୍କନ୍ଧ ପ୍ରଥମ ନବମ ଅଧ୍ୟାୟ ଭଗବତ ଗୀତାରେ ଦ୍ୱିତୀୟ ଅଧ୍ୟାୟ ଭଗବାନଙ୍କ ଦ୍ୱିତୀୟ ଶ୍ଳୋକରେ କହୁଛନ୍ତି, ଅଶ୍ରଦ୍ଧାନା ପୁରୁଷା ଧର୍ମସ୍ୟା ଆସିବା ପର୍ଯ୍ୟନ୍ତ ତପ ଅପ୍ରାପ୍ୟ ମାନ ନିବର୍ତ୍ତନ୍ତେ ମୃତ୍ୟୁ ସଂସାର ବର୍ତ୍ତମାନି। ଆମେ ମୃତ୍ୟୁ ସଂସାରରେ ମର୍ତ୍ୟ ମର୍ତ୍ୟ ଲୋକ ଆମେ ମୃତ୍ୟୁ ସଂସାରରେ ରହିଛେ, ଭଗବାନଙ୍କ ଉପରେ ବିଶ୍ୱାସ ଆସୁନାହିଁ, ଶ୍ରଦ୍ଧା ଆସୁନାହିଁ, ତେଣୁ ଆମେ ଏ ଭୌତିକ ଜଗତରେ ଘୁରି ବୁଲୁଛେ, ମୃତ୍ୟୁ ପ୍ରାପ୍ତ ହେଉଛେ, କିନ୍ତୁ ତଥାପି ଆମ ପାଇଁ କୃପା କରି ମର୍ତ୍ତ୍ୟ ଲୋପୈକମ୍, ମର୍ତ୍ତ୍ୟବାସୀମାନେ କେମିତି ଭଗବାନ ତାଙ୍କର ଉପଯୁକ୍ତ ଗୋଟେ ରୂପ ଦେଖିପାରିବେ, ଭଗବାନ ସେଥିପାଇଁ ସେ ରୂପ ଧାରଣ କରିଛନ୍ତି। ଭଗବାନଙ୍କ ରୂପ ହେଉଛି ଅପ୍ରାକୃତ, ଆମେ ଚକ୍ଷୁ ମାଧ୍ୟମରେ ଦେଖିପାରିବା ନାହିଁ, କିନ୍ତୁ ଭଗବାନ କୃପା କରି ଅର୍ଚ୍ଚାବୃଗ୍ରହ ରୂପରେ ଉପସ୍ଥିତ ହୋଇଛନ୍ତି, ଆମେ ତାଙ୍କୁ ଦେଖିପାରିବା। ଆମର କ'ଣ ଏଇ ଯେଉଁ ରହିଛି କ'ଣ ପ୍ରାକୃତ ଇନ୍ଦ୍ରିୟ ରହିଛି, ଇନ୍ଦ୍ରିୟ ମାଧ୍ୟମରେ ଆମେ ଦେଖିପାରିବା, ଭଗବାନ ରୂପ ଦେଖିପାରିବା। ତେଣୁ ଇଏ ଭଗବାନଙ୍କର କୃପା, ମର୍ତ୍ତ୍ୟଲୀଳା ଏଇଟା ଭଗବାନଙ୍କ କରୁଛନ୍ତି। ମର୍ତ୍ତ୍ୟଲୋପୈକଂ ସୋ ଯୋଗ ମାୟାବଳଂ ଦର୍ଶିତା ଗୃହୀତମ୍, ଯୋଗ ମାୟାରେ ଭଗବାନ ଉପସ୍ଥିତ ହେଲେ ମଧ୍ୟ ଆମେ ତାଙ୍କୁ ଦେଖିପାରିବା ନାହିଁ। ତେଣୁ ଆମେ ମର୍ତ୍ତ୍ୟବାସୀଙ୍କୁ ଦେଖିବା ପାଇଁ ଭଗବାନ ଗୋଟିଏ ରୂପ ଧାରଣ କରିଛନ୍ତି, ଦର୍ଶିତା ଆମକୁ ଦର୍ଶନ କରୁଛନ୍ତି, ସେଇଟାକୁ ଗ୍ରହଣ କରିଛନ୍ତି ଭଗବାନ ସେ ରୂପ। ବିସ୍ମାପନଂ ଭଗବାନଙ୍କ ରୂପ ଏଭଳି, ଅନ୍ୟମାନଙ୍କୁ ଯାହା ବିସ୍ମିତ ହେଲେ ନିଜେ ମଧ୍ୟ ସ୍ୱସ୍ୟ ନିଜେ ମଧ୍ୟ ବିସ୍ମିତ ହୋଇଯାଆନ୍ତି, ଅନ୍ୟମାନେ ବିସ୍ମିତ ହେବା କଥା କ'ଣ କହିବା। ଏଇ କଥାଟି ଅଛି ଭାଗବତର ଦ୍ୱାରକା ଲୀଳାରେ, ଭଗବାନଙ୍କ ଦ୍ୱାରକା ଲୀଳା ଆମେ ଆରମ୍ଭ ହେବ। ଦ୍ୱାରକା ଲୀଳାରେ ଭଗବାନ 16,108 ରାଣୀ, 16,108 ମହଲ, ସବୁ ଯେଉଁ ସ୍ତମ୍ଭ ସବୁ ରହିଛି, ସ୍ଫଟିକରେ ସ୍ତମ୍ଭ ରହିଛି, ମଣି ମାଣିକ ସବୁ ବୋଝେଇକି ରହିଛି, ଏଭଳି ରହିଛି। ଭଗବାନ ଯେତେବେଳେ ସେଠି ବୁଲୁଛନ୍ତି ଗୋଟେ ଖମ୍ବରେ, ସ୍ଫଟିକ ଖମ୍ବ, ନିଜର ରୂପକୁ ଦେଖୁଛନ୍ତି, ନିଜ ରୂପ ଦେଖିକିରି ଆଶ୍ଚର୍ଯ୍ୟ, ଇଏ କାହାର ରୂପ, ଇଏ କାହାର ରୂପ, ଭଗବାନ ନିଜେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। ଭଦ୍ର ସ୍ୱାମୀ ସୁନ୍ଦର ସେଇଟା ବର୍ଣ୍ଣନା କରାଯାଇଛି, ରୂପ ଗୋସ୍ୱାମୀ କହୁଛନ୍ତି, ହଁ ଏତେ ସୁନ୍ଦର ରୂପ ଭଗବାନଙ୍କର, ସେ ଜାଣିନାହାନ୍ତି ଏଇଟା ମୋର ବୋଲି, କିନ୍ତୁ ଯେତେବେଳେ ଏପଟ ସେପଟ ହେଉଛନ୍ତି ଯାହା ସିଏ ପ୍ରତିବିମ୍ବ ମଧ୍ୟ ସେଇଭଳି ଭାବେ ହେଉଛି, ତେଣୁ ଆରେ ଏଇଟା ମୋର ରୂପ, ଏମିତି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି ନିଜେ। ବିସ୍ମାପନ ସ୍ୱସ୍ୟତ ସ୍ୱଭାଗ୍ୟେ, ଇଏ ଆମକୁ ସୌଭାଗ୍ୟ ପ୍ରଦାନ କରୁଛନ୍ତି ଭଗବାନ। ପରମ ପଦଂ ଭୂଷଣ ଭୂଷଣାଙ୍ଗମ, ଏଭଳି ଭଗବାନଙ୍କ ରୂପ ରହିଛି, କିନ୍ତୁ ଚକ୍ଷୁ ପାଇକିରି ଆମେ କ'ଣ ଦେଖୁଛେ। ଚାଲ ଯିବାରେ ଫିଲ୍ମ ଯିବା, ନୂଆ ଫିଲ୍ମ ଆସିଲା, ଚାଲ ଯିବା ଫିଲ୍ମ ଦେଖିବା, ଏଇ ପୁରୁଷ ସ୍ତ୍ରୀ ନଗ୍ନ ରୂପକୁ ଦେଖି ଏସବୁ ଦେଖି ଚକ୍ଷୁଟାକୁ ଏଭଳି ଭାବେ ନଷ୍ଟ କରିଦେଉଛେ, ବରବାଦ କରିଦେଉଛେ।
ଚକାମନ ଚାଲ ଯିବା, ଚକାମନ ଚାଲ ଯିବା, ଚକାନୟନ ଦେଖିବା, ଚକାମନ ଚାଲ ଯିବା, ଚକାନୟନ ଦେଖିବା, ଚକାମନ ଚାଲ ଯିବା।
ବୋଲନ୍ତୁ
ରେ ବାଟ ମଙ୍ଗଳା ଦେଖିବା, ଘର
ଚକା ଆଖିରେ ଦେଖୁଛନ୍ତି ଆମକୁ ଭଗବାନ ଜଗନ୍ନାଥ, ସବୁ ଦେଖୁଛନ୍ତି ଚକାନୟନ ଭଗବାନଙ୍କର, କାଳେ ସେଥିପାଇଁ ରହିନି, ନିମେଷ ରହିନାହିଁ ଭଗବାନଙ୍କର, କାଳେ ପଡ଼ିଯିବ ନିମେଷ, ସେଥିପାଇଁ ରଖିଲେ ନାହିଁ ନିମେଷ, ଭଗବାନ ନିମେଷ କାଟିଦେଲେ, ଖାଲି ଦେଖିବେ ଦିନ ରାତିରେ ଅନିଦ୍ରା, କୌଣସି ନିଦ୍ରା ନାହିଁ, ଦେଖିବେ ସମସ୍ତଙ୍କୁ, ତାଙ୍କ ଭକ୍ତମାନଙ୍କୁ ଦେଖିବେ। ତେଣୁ ଏହି ଯେଉଁ ରୂପ ରହିଛି ଭଗବାନର ରୂପ ସୃଷ୍ଟି କରିଛନ୍ତି, ଚକ୍ଷୁ ନ ଦେଇଥିଲେ ଆମେ ଏସବୁ ଦେଖିପାରିନଥାନ୍ତେ। ଚକ୍ଷୁ ଏଇସବୁ ଇନ୍ଦ୍ରିୟ, ସେ ଇନ୍ଦ୍ରିୟ ସାର୍ଥ, ଇନ୍ଦ୍ରିୟର ଅର୍ଥ ଏମାନେ ସବୁ ରହିଛନ୍ତି। ଏହିଭଳି ଭାବରେ ସବୁ ଆମେ କରିବା, ଆମେ ଗୋଟେ ଯଦି ସେଇ ଆଲୋଚନା କରିବା ତାହେଲେ ଆମର ଏଇଥିରେ ସମୟ ପଳେଇଯିବ, କିଛି କହିପାରିବା ନାହିଁ, କେତେ ରୂପ ଭଗବାନ ରହିଛି। ତେଣୁ ଏଠି ଯେଉଁ କୁହାଯାଉଛି ଇନ୍ଦ୍ରିୟ, ସେଇଭଳି ଭାବରେ ଚକ୍ଷୁର ହେଲା କ'ଣ ନା ରୂପ, ତାହାପରେ ରହିଲା ଚକ୍ଷୁ ତଳକୁ ରହିଲା ନାସିକା, ନାସିକାର ଆଗ୍ରହଣ, ନାସିକାରେ ଏଭଳି ସୁନ୍ଦର ଭଗବାନ କରିଛନ୍ତି, ଏଭଳି ସୁବାସ ଦେଇଛନ୍ତି ଭଗବାନ, ଫୁଲ ସବୁ ରହିଛି, ଫୁଲ ବାସ ରହିଛି, କେତେ ପ୍ରକାର ବାସ କରିଛନ୍ତି ଭଗବାନ, ସୁନ୍ଦର ବାସ ଆସୁଛି, ସୁନ୍ଦର ସୁଗନ୍ଧି ଆସୁଛି ଭଗବାନଙ୍କର ରୂପରୁ, ଭଗବାନଙ୍କର ସେଇ ଯେଉଁ ରହିଛି ଭଗବାନ ରୂପରୁ ମଧ୍ୟ ସୁଗନ୍ଧି ଆସୁଛି, ସବୁ ଜିନିଷ ତାଙ୍କ ପାଖରେ ରହିଛି ନା, ରୂପ ରସ ଗନ୍ଧ ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧ ସବୁକିଛି ଏ ଇନ୍ଦ୍ରିୟମାନଙ୍କର ଇନ୍ଦ୍ରିୟ ଅର୍ଥ, ସେସବୁ ଜନେନ୍ଦ୍ରିୟାର୍ଥ ବୋଲି କୁହାଗଲା, ଜନେନ୍ଦ୍ରିୟାର୍ଥାନ୍ ଲୋକମାନେ ଖାଇଲେ ଇନ୍ଦ୍ରିୟ ସୁଖରେ ମାତିଛନ୍ତି, ଏଇ ଚକ୍ଷୁରେ ଦେଖିବେ, ଫିଲ୍ମ ଦେଖିବେ ଇତ୍ୟାଦି କରିକି ଦେଖିବେ, ନଗ୍ନ ଦୃଶ୍ୟ ସବୁ ଦେଖିବେ, ଚକ୍ଷୁଟାକୁ ସେମାନେ ସାର୍ଥକ ଭାବନ୍ତି, ଏଇଭଳି ଭାବନ୍ତି ଚକ୍ଷୁଟା ସେମାନେ ଜାଣିପାରନ୍ତି ନାହିଁ, ଏ ଚକ୍ଷୁଟା ବରବାଦ ହୋଇଗଲା, ଚକ୍ଷୁଟା ଭଗବାନ ଦେଲେ ବରବାଦ କରିଦେଲେ ସେମାନେ, ସେଇଭଳି ଭାବରେ ନାସିକା ନାସିକାର ଯେଉଁ ଆଘ୍ରାଣ ରହିଛି କେତେ ସୁନ୍ଦର, ପୁଣ୍ୟଗନ୍ଧାନ୍ ଦିବ୍ୟାଞ୍ଚ କେତେ ସୁବାସ ରହିଛନ୍ତି ଭଗବାନ ଦେଇଛନ୍ତି, ମଲ୍ଲୀର କେତେ କୁନ୍ଦର ଗୋଟେ ପ୍ରକାର ବାସ ରହିଛି, କ'ଣ ଗୋଲାପର ଗୋଟେ ପ୍ରକାର ବାସ ରହିଛି, କୁନ୍ଦ ଫୁଲର ଗୋଟେ ପ୍ରକାର ବାସ ରହିଛି, ସବୁ ଫୁଲ କେତେ ପ୍ରକାର ଫୁଲ ରହିଛି, କେତେ ପ୍ରକାର ବାସ ରହିଛି, ଏ ବାସ ଯେଉଁ ଦେଇଛନ୍ତି ଏଇ ଯେଉଁ କ'ଣ ନାସିକାର ଇଏ ହେଉଛି ସାର୍ଥକତା, ନାଚିକାର ସାର୍ଥକତା ହେଉଛି ଏଇଟା, ତୃତୀୟ ସ୍କନ୍ଧ 15 ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି, କେବଳ ଆଗ୍ରହଣ କରି ସେ ଯେଉଁ କ'ଣ ଜ୍ଞାନ ଚିନ୍ତନ କରୁଥିଲେ ଭଗବାନଙ୍କ ଭଜନରେ ବ୍ୟାପୃତ ହେଲେ, ଭଗବାନ ଭଜନ କରୁନଥିଲେ ଜ୍ଞାନ ଚିନ୍ତନ କରୁଥିଲେ, ଚାରି କୁମାର ଜ୍ଞାନ ଶକ୍ତିର ଅବତାର ଭଗବାନଙ୍କର, ତୃତୀୟ ସ୍କନ୍ଧ 15 ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି, ତସ୍ୟାରବିନ୍ଦ ନୟନସ୍ୟ ପଦାରବିନ୍ଦ କିଞ୍ଜଳକ ମିଶ୍ର ତୁଳସୀ ମକରନ୍ଦ ବାୟୁ ଅନ୍ତର୍ଗତ ସୁ ବିବରେଣ ଚକାର ତେଷା ସଂଖ୍ୟୋଭ୍ୟମ ଅକ୍ଷରଜୁଷାମ ବିଚିତ୍ର ତନ୍ୟୋ, ପଳେଇଲେ ଏକାଥରେ ବୈକୁଣ୍ଠ ଲୋକ ପଳେଇଲେ, ବୁଲି ବୁଲିବା ପାଇଁ ଯାଇକି ଗଲେ ଗଲେ ବୁଲି ବୁଲି ଉଚ୍ଚ ଲୋକ ଯାଇକି ସେ ତ ଥିଲେ ଉନ୍ନତ ଲୋକରେ, ବ୍ରହ୍ମାଙ୍କ ପାଖରେ ଥିଲେ, ବ୍ରହ୍ମାଙ୍କର ପୁତ୍ର ସିଏ ପଳେଇଗଲେ ବ୍ରହ୍ମ ଲୋକରୁ ଉର୍ଦ୍ଧ୍ୱ ପଳେଇଗଲେ, ଭୌତିକ ଜଗତରେ ସାତଟି ଆବରଣ ରହିଛି, ପ୍ରତି ଆବରଣ ତା ପୂର୍ବ ଆବରଣଠାରୁ ଦଶଗୁଣ ଅଧିକା ଏଭଳି ବର୍ଣ୍ଣନା କରାଯାଇଛି, ସବୁ ପାର ହେଇକି ପଳେଇଗଲେ ବୈକୁଣ୍ଠ ଲୋକରୁ ପଳେଇଗଲେ, ବୈକୁଣ୍ଠ ଆକାଶ ଭେଦିକରି ବୈକୁଣ୍ଠ ଲୋକରେ ପହଞ୍ଚିଗଲେ, ବୈକୁଣ୍ଠ ଲୋକରେ ଭଗବାନଙ୍କର ଯେଉଁ ପ୍ରବେଶ କରି ଗୋଟିଏ ପରେ ଗୋଟିଏ ଗେଟ୍ ପାସ୍ କରି ଯେତେବେଳେ ସପ୍ତମ ଗେଟ୍ ରହିଛି, ସପ୍ତମ ଗେଟ୍ ପାଖରେ ବାଧା ଦେଇଦେଲେ, ଜୟ ଏବଂ ବିଜୟ ଥିଲେ, ବାଧା ଦେଇଦେଲେ ଯେତେବେଳେ ତାଙ୍କୁ କ୍ରୋଧ ଆସିଲା, ଭଗବାନ ରୂପ ଦର୍ଶନ କରିବା ପାଇଁ ରହିଛି, ଏଇ ଯେଉଁ ରହିଛି ଆକର୍ଷଣ ରହିଛି, ଯେତେବେଳେ ବାଧା ଦେଇଦେଲେ କ୍ରୋଧ ଆସିଲା, ଅଭିଶାପ ଦେଇଦେଲେ, ତୁମର ଭେଦ ରହିଛି, ତୁମେ ଭେଦ ଲୋକକୁ ଯାଅ, ଭେଦ ଥିବା ଲୋକକୁ ଯାଅ, ଏଭଳି ଭାବରେ କହିଦେଲେ ଭଗବାନ ଆସି ପହଞ୍ଚିଗଲେ, ଭଗବାନ ବିଷ୍ଣୁ ଲକ୍ଷ୍ମୀଙ୍କ ସହିତ ଆସି ପହଞ୍ଚିଗଲେ, ତାଙ୍କ ରୂପକୁ ଦେଖିଦେଲେ, ଏଇଟା ବର୍ଣ୍ଣନା କରାଯାଏ ତୃତୀୟ ସ୍କନ୍ଧ 15 ତସ୍ୟାରବିନ୍ଦ ନୟନସ୍ୟ, ତାଙ୍କର ଯେଉଁ ନୟନ ରହିଛି, ଚକ୍ଷୁ ରହିଛି ପଦ୍ମ ଭଳି ସୁନ୍ଦର ଦେଖିବା, ଅରବିନ୍ଦ ନୟନସ୍ୟ ଏବଂ ସବୁକିଛି ସୁନ୍ଦର ତାଙ୍କର, ପଦାରବିନ୍ଦ ପାଦ ମଧ୍ୟ କ'ଣ ପଦ୍ମଫୁଲ ଭଳି ସୁନ୍ଦର ଦେଖିବା ପାଇଁ, କିଞ୍ଜଳକ ମିଶ୍ର ତୁଳସୀ ମକରନ୍ଦ ବାୟୁ, ତାଙ୍କର ପାଦ ପଦ୍ମରେ ସେ ତୁଳସୀର ମକର ତୁଳସୀ ସ୍ଥାପିତ ହୋଇଛି, ତାହାର ଯେତେବେଳେ ମକରନ୍ଦ ବାୟୁ ଯେଉଁ ଆଘ୍ରାଣ କଲେ, ମକରନ୍ଦ ବାୟୁ କ'ଣ ତସ୍ୟାରବିନ୍ଦ ନୟନସ୍ୟ ପଦାରବିନ୍ଦ କିଞ୍ଜଳକ ମିଶ୍ର ତୁଳସୀ ମକରନ୍ଦ ଅନ୍ତର୍ଗତ ସ୍ୱବିବରେଣ ଚକାର ତେଷାମ, ସ୍ୱବିବରେଣ କାରଣ ସେଠି ମଧ୍ୟ ସୁନ୍ଦର ବାୟୁ ରହିଛି, ବାୟୁ ପ୍ରଭାବ ହେଉଛି ନା, ନହେଲେ କେମିତି ଆସିଲା, ଭଗବାନ ପାଖରେ ତ ରହିଛି, ଏଠି କେମିତି ଆସିଲା ବାୟୁ, ସେଠି ମଧ୍ୟ ବାୟୁ ରହିଛି, ଅପ୍ରାକୃତ ବାୟୁ, ବାୟୁ ଦେବତା ଅପ୍ରାକୃତ ବାୟୁ ଦେବତା ଅଛନ୍ତି ସେଠି, ତେଣୁ ଏଇ ବାୟୁ ଯେତେବେଳେ ଆସି ପ୍ରବେଶ କରିଗଲା ତାଙ୍କ ନାସିକାରେ, ଚକାର ତାଙ୍କର କ'ଣ ହେଲା, ଗୋଟେ ଅଦ୍ଭୁତ ପରିବର୍ତ୍ତନ ଆସିଲା, ସଂକ୍ଷୋଭ ତାଙ୍କର କ୍ଷୋଭ ଯାହାତ ହେଲା, ମାନେ ଶରୀରରେ ଅଷ୍ଟସାତ୍ୱିକ ବିକାର ଯାହାତ ହେଲା, ସେଇ ଆଘ୍ରାଣ କରିକିରି ତେଣୁ ସଂକ୍ଷେପ ଅକ୍ଷର ଜୋସା, ଯଦି ସେ ଅକ୍ଷର ଜୋସା ଅକ୍ଷର ପ୍ରତି ଆସକ୍ତି ଥିଲେ, ଅକ୍ଷର କହିଲେ ରୂପ, ରୂପ ନାହିଁ ଯେଉଁଠି ଭଗବାନ ବ୍ରହ୍ମ, ବ୍ରହ୍ମ ପ୍ରତି ସେ ଆସକ୍ତି ଥିଲେ ତାଙ୍କର ଥିଲା, ଅଭି ଚିତ୍ତରେ ତାଙ୍କ ଚିତ୍ତରେ ତାଙ୍କର ଶରୀରରେ ଅପୂର୍ବ ଶିହରଣ ଯାହାତ ହେଲା, କେବଳ ଆଘ୍ରାଣ କରିକିରି, କେବଳ ଶୁଙ୍ଘିକିରି ବା ନାସିକା ଦ୍ୱାରା ଏଭଳି ତାଙ୍କ ପରିବର୍ତ୍ତନ ଆସିଗଲା, ନାସିକା ରୂପକ ଇନ୍ଦ୍ରିୟର ଅର୍ଥ ହେଉଛି ଏଇଟା ସୁଗନ୍ଧି, ସେହିଭଳି ଭାବରେ ଜେନେ ଇନ୍ଦ୍ରିୟାର୍ଥାନ୍ ନାସିକା ପତଳୁ ରହିଲା ଜୁହା, ଜୁହା ଗୋଟେ ଏଭଳି ଇନ୍ଦ୍ରିୟ ଟୁ ଇନ୍ ୱାନ୍ ଗୋଟେ ଦେଇଥିଲେ ଭଗବାନ, ଟୁ ଇନ୍ ୱାନ୍ ଇନ୍ଦ୍ରିୟ, ଏଇଟା କର୍ମେନ୍ଦ୍ରିୟରେ ଯିବ, ଜ୍ଞାନେନ୍ଦ୍ରିୟରେ ଯିବ, ତେଣୁ ଜ୍ଞାନେନ୍ଦ୍ରିୟର ଯେଉଁ ରହିଛି ରସନା, ଯେଉଁ ରହିଛି ଟେଷ୍ଟ, କ'ଣ ସ୍ୱାଦ, ସ୍ୱାଦ ଗୋଟେ ରହିଛି, କେବଳ ପ୍ରସାଦ, ପ୍ରସାଦ ଯେଉଁ ପ୍ରାପ୍ତ ଜୁହା ମାଧ୍ୟମରେ ପ୍ରସାଦ ଯଦି ପ୍ରାପ୍ତ ହେବା, ଜୁହା ଗୋଟେ ଇନ୍ଦ୍ରିୟ ରହିଛି, ଏଇ ଇନ୍ଦ୍ରିୟ ମାଧ୍ୟମରେ ଏ ଯେଉଁ ଜୁହାର ଅର୍ଥ ହେଉଛି କ'ଣ, ଜୁହାର ପକ୍ଷ ଇନ୍ଦ୍ରିୟ ଅର୍ଥ ହେଉଛି ରସନା, ଟେଷ୍ଟ, ରସ, ରସ ରସ ଗ୍ରହଣ କରିବ, ସେ ରସ ବିଭିନ୍ନ ପ୍ରକାର ରସ ରହିଛି, ଷଡ଼ରସ ରହିଛି, ଷଡ଼ର ଛଅଟି ରସ ରହିଛି, ତେଣୁ ଏଇ ଯେଉଁ ରସ ରହିଛି, ଏ ରସ ପ୍ରତି ଜୁହା ରହିଛି, ଜୁହାର ଆକର୍ଷଣ ରହିଛି, ଜୁହାର ଅର୍ଥ ହେଉଛି ରସ, ଜୁହା ଆକର୍ଷିତ ହେବ, ରସ ପ୍ରତି ଆକର୍ଷିତ ହେବ, ତେଣୁ ଏଇ ଜୁହା ଏଭଳି ଗୋଟେ ଇନ୍ଦ୍ରିୟ ଭଗବାନ ଦେଇଛନ୍ତି। ଏ ଜୁହା ଯେତେ ଆମର ଇନ୍ଦ୍ରିୟ ଅଛନ୍ତି, ତା ଭିତରେ ଜୁହା ଇନ୍ଦ୍ରିୟ ହେଉଛି ସବୁଠାରୁ ମୁଖ୍ୟ ଇନ୍ଦ୍ରିୟ, ମାନେ ବହୁତ ଗୁରୁତ୍ୱପୂର୍ଣ୍ଣ ଇନ୍ଦ୍ରିୟ ଜୁହା ଇନ୍ଦ୍ରିୟ। ସବୁ ଇନ୍ଦ୍ରିୟର ଗୋଟିଏ ଗୋଟିଏ କାର୍ଯ୍ୟ, କିନ୍ତୁ ଦେଖନ୍ତୁ ଆମର ଚକ୍ଷୁ ରହିଛି, ଦୁଇଟି ଚକ୍ଷୁ ରହିଛି, ଦୁଇଟି ଇନ୍ଦ୍ରିୟ ଗୋଟିଏ କାର୍ଯ୍ୟ ଦେଖିବେ, ନାସିକା ସେଭଳି ଦୁଇଟି ଇନ୍ଦ୍ରିୟ ରହିଛି, ଦୁଇଟି ପୁଡ଼ା ରହିଛି, କିନ୍ତୁ ଗୋଟିଏ କାର୍ଯ୍ୟ ଶୁଙ୍ଘିବେ, କାରଣ ଦୁଇଟି ଇନ୍ଦ୍ରିୟ ରହିଛି, ଗୋଟିଏ କାର୍ଯ୍ୟ ସେ ଶୁଣିବେ। କିନ୍ତୁ ଜୁହା ଏଭଳି ଗୋଟିଏ ଇନ୍ଦ୍ରିୟ ରହିଛି, ଗୋଟିଏ ଇନ୍ଦ୍ରିୟ ତା'ର ଦୁଇଟି କାର୍ଯ୍ୟ ରହିଛି, ସେ ରସ ଆସ୍ୱାଦନ କରିବ ଏବଂ ସିଏ ମଧ୍ୟ କଥା କହିବ। ତେଣୁ ଭାଗବତ ଏକାଦଶ ମନ୍ଦିର ବର୍ଣ୍ଣନା କରାଯାଇଛି, ସବୁ ଇନ୍ଦ୍ରିୟକୁ ତୁମେ ଜୟ କରିପାରିବ, ଯଦି ଜୁହା ଇନ୍ଦ୍ରିୟକୁ ଜୟ କରିନାହ ତାହେଲେ ତୁମେ କିଛି ଇନ୍ଦ୍ରିୟ ଜୟ କରିନାହ, ପୁଣି ତୁମର ପ୍ରୋବ୍ଲେମ୍ ହୋଇଯିବ। ଭଗବତ ଗୀତାରେ ଭଗବାନ କହିଲେ, ରସବର୍ଜଂ ରସପିୟସ୍ୟ ପରମ ଦୁଷ୍ଟା ନିବର୍ତ୍ତତେ। ତୁମେ ଯଦି ଜୁହା ଇନ୍ଦ୍ରିୟକୁ ଚେଷ୍ଟା କରିବ, ରସ ଆମେ ଯେଉଁ ପାଉଛେ ବହୁତ ସୁନ୍ଦର ରହିଛି, ଆମେ ଡାଇବେଟିସ୍ ହିସାବରେ ମିଠା ଖାଇବା ନାହିଁ, ଏ ଭଗବାନ କୃପା, ଭଗବାନ କୃପା, ମୁଁ ଏଇଟା ଭାବେ ଭଗବାନ କୃପା ଆମେ କଲେ। କ'ଣ ନା ଆମର ଯେଉଁ ଜୁହାର ରହିଛି ଆଗ୍ରହ, ଯେଉଁ ଆକର୍ଷଣ ରହିଛି ମିଠା ଖାଇବା ପାଇଁ, ସେଥିରୁ ଆମକୁ କୃପା କଲେ, ଆମକୁ ସେଥିରୁ ନିବୃତ୍ତ କରାଇଲେ, ଏ ଭଗବାନ କୃପା। ଏଇଭଳିଆ ଯଦି ଧରିବା ତାହେଲେ ତ ଆନନ୍ଦରେ ରହିବ, କାହିଁ ମନ ଦୁଃଖ କାହିଁ ହେବ, ମୁଁ ଖାଇପାରୁନି ମିଠା, କାହିଁକି ମନ ଦୁଃଖ କାହିଁକି ହେବ, ଭଗବାନ କୃପା କଲେ ଆମ ପାଇଁ। ଆମେ ସବୁ ସେଇଭଳିଆ ଜୁହା ରୂପକ ଯେଉଁ ରହିଛି ଇନ୍ଦ୍ରିୟର ଅର୍ଥ ପ୍ରତି ଆକର୍ଷଣ ହେଇକି ଯାଉଥିଲେ, କିନ୍ତୁ ଭଗବାନ ଏଭଳି କୃପା କରିଦେ, ଜବରଦସ୍ତି ତୁମେ ନା ବନ୍ଦ କର, ସୁବିଧା ଏ ଭଗବାନ କୃପା ବୋଲି ଧରିବା ଆମେ, ତତେ ଅନୁକମ୍ପା, ଇଏ ଅନୁକମ୍ପା ଭଗବାନଙ୍କର। ସେଭଳି ଭାବରେ ଜୁହାର ଯେଉଁ ରହିଛି ରସନା, ରସ ରହିଛି, ଏଇଟା ମୋର ଦରକାର, ଏଇଟା ଦରକାର, ସେଇଟା ଦରକାର, ଜୁହାର ରସନା ରହିଛି, କୁହାଗଲା ଭଗବତ ଗୀତାରେ ଦ୍ୱିତୀୟ ଅଧ୍ୟାୟ ଭଗବାନ କହିଲେ, ରସବର୍ଜଂ ରସପିୟସ୍ୟ। ଯେଉଁମାନେ ଇନ୍ଦ୍ରିୟକୁ କଣ୍ଟ୍ରୋଲ କରିବା ପାଇଁ ଚାହୁଁଛନ୍ତି ସେମାନେ କ'ଣ କହିବେ ନା, ଭଲ ଜିନିଷ ବି ଖାଇବୁ ନାହିଁ, ଭଲ ଜିନିଷ ଏଇଟା ବଢ଼ିଆ ବଢ଼ିଆ ଜିନିଷ ରହିଛି ନା ଆମେ ଖାଇବୁ ନାହିଁ। ଜ୍ଞାନୀମାନଙ୍କର ସେଇଭଳି ଭାବରେ କଥା, ଜ୍ଞାନୀମାନଙ୍କର ସାଧନ ହେଉଛି ଏଇଭଳି ଭାବରେ କଷ୍ଟ, ବହୁତ କଷ୍ଟଦାୟକ, ସେମାନେ ଭଲ ଜିନିଷ ଖାଇବେ ନାହିଁ, କିନ୍ତୁ ନ ଖାଇଲେ କ'ଣ ହେବ, ରସବର୍ଜନ ରସପିୟସ୍ୟ, ବର୍ଜନ କରିଦେଲେ କିନ୍ତୁ ଭିତରେ ରହିଛି ଆଗ୍ରହ ରହିଛି, ଯେତେବେଳେ ଦରକାର ପଡ଼ିବ ପୁଣି ସେଟା ବାହାରି ପଡ଼ିବ, କିନ୍ତୁ ପରମ ଦୁଷ୍ଟା ନିବର୍ତ୍ତତେ। ଯଦି ଗୋଟିଏ ଉନ୍ନତତର ସ୍ୱାଦ ଆମେ ପ୍ରାପ୍ତ ହେବା, ତାହେଲେ ଆଉ ନିମ୍ନତର ସ୍ୱାଦ ପ୍ରତି ଆମେ ଆକର୍ଷଣ ରହିବ ନାହିଁ। ପରମ ଦୁଷ୍ଟା ନିବର୍ତ୍ତତେ, ଯେତେବେଳେ ପ୍ରଭୁପାଦ ମହାରାଜ ଯାଇଥିଲେ ପାଶ୍ଚାତ୍ୟ ଜଗତକୁ, ସେତେବେଳେ ଲୋକମାନେ ସବୁ ଧନୀ ବ୍ୟକ୍ତି ସେମାନେ ସବୁ, ଆମର ଗୋଟେ କଥା ଅଛି, ଗୋଟେ ପିଲାମାନେ ସବୁ ଯେତେବେଳେ ଲେଖନ୍ତି ତାଙ୍କର ତାଙ୍କ ପାଶ୍ଚାତ୍ୟ ଜଗତରେ ସବୁ ଯେଉଁ କୁହାଯିବ, ପିଲାମାନେ ତୁମେ ଲେଖିଲ ଗୋଟେ ରସନା ଏସେ ଗୋଟେ ଲେଖିଲ ନା କ'ଣ, ନା ଲେଖ ଦରିଦ୍ର ବ୍ୟକ୍ତି ବିଷୟରେ, ଦରିଦ୍ର କିଏ, ଦରିଦ୍ର ସେ ପିଲାଟା ଲେଖିଲା, ଦରିଦ୍ର ହେଉଛି ସିଏ, ହି ଇଜ୍ ଦ ପୁଅରେଷ୍ଟ ପର୍ସନ୍ ହୁ ଇଜ୍ ହାଭିଂ ୱାନ୍ ଓନ୍ଲି ୱାନ୍ କାର୍, ଯାହାର କେବଳ ଗୋଟିଏ କାର୍ ରହିଛି ସିଏ ହେଉଛି ଦରିଦ୍ର ବ୍ୟକ୍ତି, ଏ ଷ୍ଟାଣ୍ଡାର୍ଡ଼ ହେଉଛି ତାଙ୍କର ସେଇଆ। ଆମର ସବୁଠାରୁ ରିଚେଷ୍ଟ ବ୍ୟକ୍ତି ପାଖରେ ଗୋଟିଏ କାର୍ ଥିବ, ଆଜିକାଲି ଟିକେ ଅବଶ୍ୟ ଚେଞ୍ଜ ହୋଇଗଲାଣି। ତେଣୁ ଇଏ ଯେଉଁ ରହିଛି, ଏତେ ରହିଛି ସେଠି ଧନ ରହିଛି, ଐଶ୍ୱର୍ଯ୍ୟ ରହିଛି, କିନ୍ତୁ ତଥାପି ସେମାନେ ସବୁ କିଭଳି ଜୀବନଯାପନ କରୁଥିଲେ, ଖାଲି ନିଶାସକ୍ତ ହୋଇକି ସୁଇସାଇଡ଼ କରୁଥିଲେ। ଆମେରିକା ସରକାର ତାଙ୍କର ଚିନ୍ତା ପଡ଼ିଗଲା ଏମାନଙ୍କୁ କେମିତି ଭଲ କରିବା, ଏତେ ଧନ ରହିଛି ଖାଲି ନିଶା ଦ୍ରବ୍ୟ ସେବନ କରିକିରି ରାସ୍ତାରେ ପଡ଼ୁଛନ୍ତି, ରାସ୍ତାରେ କୁକୁର ଭଳି ରହିଛନ୍ତି, ଏଭଳି ଅବସ୍ଥା ହୋଇଥିଲା ପ୍ରଭୁପାଦଙ୍କ ସମୟରେ। କିନ୍ତୁ ପ୍ରଭୁପାଦ ଯେତେବେଳେ ଗଲେ, ସେତେବେଳେ ସେମାନେ ପ୍ରଭୁପାଦଙ୍କ ସହିତ ଯୋଗ ଦେଲେ, ତାଙ୍କର ପରିବର୍ତ୍ତନ ହୋଇଗଲା, ବିପ୍ଳବ ଆସିଗଲା ତାଙ୍କ ଜୀବନରେ, ବିପ୍ଳବ ଏଇଟା। ତେଣୁ ଏ ଗୋଟେ ଉନ୍ନତତର ସ୍ୱାଦ ପାଇଲେ, ସବୁ ତ୍ୟାଗ କରିଦେଲେ, ଦୂତଂ ପାନଂ ସ୍ତ୍ରୀୟଂ ସୁନା, ଅଧର୍ମରେ ବୁଡ଼ିକି ରହିଥିଲେ ସେମାନେ, ଦୂତ କ୍ରୀଡ଼ା କରୁଥିଲେ, ନିଶାଦ୍ରବ୍ୟ ସେବନ କରୁଥିଲେ, ଅବୈଧ ସ୍ତ୍ରୀ ସଂଗ କରୁଥିଲେ, ଆମିଷ ଭକ୍ଷଣ କରୁଥିଲେ, କିନ୍ତୁ ଯେତେବେଳେ ପ୍ରଭୁପାଦ ସହିତ ଯୋଗ ଦେଲେ, ଗୋଟେ ଉନ୍ନତତର ସ୍ୱାଦ ପ୍ରାପ୍ତ ହେଲେ, ସେତେବେଳେ ସେ ସବୁ ତ୍ୟାଗ କରିଦେଲେ, ସେସବୁକୁ ପରିବର୍ତ୍ତନ ଆସିଗଲା, ତାଙ୍କ ଜୀବନରେ ପରିବର୍ତ୍ତନ ଆସିଗଲା। ତେଣୁ ଏଇସବୁ ରହିଛି। ଜିହ୍ୱା ଗୋଟେ ଏଭଳି ଇନ୍ଦ୍ରିୟ, ଇନ୍ଦ୍ରିୟର ଅର୍ଥ ରହିଛି ରସ, ରସ ପ୍ରତି ସେ ଧାବିତ ହୋଇଯିବ। ମୀନ, ମୀନ ହେଉଛି ତା'ର ଗୋଟେ ଉଦାହରଣ। ମୀନ ରହିଛି ନାସିକାରେ, ଉଦାହରଣ ଦିଆଯାଏ ଯେଉଁ ଭ୍ରମର, ଭ୍ରମର ପଦ୍ମପତି ପ୍ରତି ଆକର୍ଷିତ ହୋଇଯାଏ, ମୃତ୍ୟୁବରଣ କରେ। ମୀନର ଏଇଭଳି ଭାବରେ ରସନା ଇନ୍ଦ୍ରିୟ ପ୍ରବଳ ରହିଛି। ତେଣୁ ଯଦିଓ ତା'ର ତା'ର ମୀନର ରହିଛି ଶକ୍ତି ରହିଛି, ସେ ଜାଣିପାରିବ, ବିପଦ ଆସିଲେ ସତର୍କ ହୋଇଯିବ। ଭଗବାନ ତାକୁ ସେ ଦେଇଛନ୍ତି, ସେ ଦେଇଛନ୍ତି ତା'ର ସେଇଭଳି ଭାବରେ ଇଣ୍ଟେଲିଜେନ୍ସ ବା ବୁଦ୍ଧି ଦେଇଛନ୍ତି। କିନ୍ତୁ ରସନା ଜିହ୍ୱା ପ୍ରତି ରହିଛି, ଟପ୍ କରିଦେବ, ବରିଶ କଣ୍ଟା ପଡ଼ିଛି ମାନେ ଟପ୍ ପକେଇଦେବ, ଗଲା ସରିଲା, ମୃତ୍ୟୁବରଣ କଲା। ଏଇଭଳି ଭାବରେ କର୍ଣ୍ଣ ଇନ୍ଦ୍ରିୟ ରହିଛି। କର୍ଣ୍ଣ ଇନ୍ଦ୍ରିୟ କ'ଣ? କର୍ଣ୍ଣ ଶୁଣିବା ପାଇଁ ଆଗ୍ରହ ରହିଛି, ସମସ୍ତେ ଶୁଣୁଛନ୍ତି। ଆମେ ଦେଖିବା ଯୁଆଡ଼େ ଘରେ, ଏଠୁ ଆରମ୍ଭ କରି ବସ୍, ଆଜିକାଲି ତ ବନ୍ଦ ହୋଇଯାଇଛି ସବୁ ଘର, ଯେଉଁଠି ଦେଖିବା ସବୁବେଳେ ଗୀତ ଚାଲିଥିବ। କ'ଣ ସେ ଗୀତ ନା କ'ଣ କ'ଣ ସେଇଟା, ଝୁଟେ କାହାନୀ ପେ ରୋହେ ମହବତ କି ଝୁଟି କାହାନୀ ପେ ରୋହେ, ସବୁ ଝୁଟି କାହାନୀ, ସବୁ ମିଛ କଥାରେ ସବୁ କ୍ରନ୍ଦନ କରୁଛନ୍ତି ସେମାନେ, ଏଇପଟି ଶୁଣୁଛନ୍ତି। ଦିନ ରାତି ଚବିଶ ଘଣ୍ଟା ଲାଗିଥିବ, କାନରେ ରହିଥିବ କ'ଣ, ଇୟରଫୋନ୍ ଲାଗିଥିବ, ଆଉ କିଛି ଶୁଣିପାରିବେ ନାହିଁ। ଭଗବାନ କଥା ପ୍ରବେଶ କରିବେ କେମିତି, ସବୁ ବନ୍ଦ କରିଦେଲେ, ଭୌତିକ କଥାରେ ବନ୍ଦ କରିଦେଲେ, ଆଉ କିଛି ଶୁଣିବେ ନାହିଁ ସେମାନେ। ସେଥିପାଇଁ କୁହାଗଲା ଏଇଟା, ଆର ବିପରୀତ ସବୁ ରହିଛି, ବିପରୀତ ସବୁ ଭାଗବତ ବର୍ଣ୍ଣନା କରାଯାଇଛି। ଜିହ୍ୱା ସତୀ ଦାରିଦ୍ର୍ୟ କେବେ ସୁତ ନ ଚୋପ ଗାୟତ୍ର ଗାୟ ଗାଥା। ଜୁହାଟା ହେଉଛି ସେ ବେକର ଜୁହା, ଯେଉଁଠି ଭଗବାନ କଥା ଗାନ କଲେ ନାହିଁ। ସେଇଭଳିଆ କର୍ଣ୍ଣ ହେଉଛି କ'ଣ ନା, ଭାଗବତ ସେଇଟା କୁହାଯାଇଛି ଯେ କ'ଣ ନା, ନ ଯେଉଁ କର୍ଣ୍ଣରନ୍ଧ୍ରରେ ଭଗବାନ କଥା ପ୍ରବେଶ କରୁନାହିଁ। ସେ ଶ୍ଳୋକଟି ଅଛନ୍ତି, କ'ଣ ସେ ଶ୍ଳୋକ ଯେ ରହିଛି, ଦ୍ୱିତୀୟ ସ୍କନ୍ଦ ବର୍ଣ୍ଣନା କରାଯାଇଛି, କ'ଣ ସେ ନା, ଏ ଯେଉଁ ରହିଛି, ବହୁତ କଥା ଶୁଣୁଛନ୍ତି ଭଗବାନ କଥା ଶୁଣୁନାହାନ୍ତି। ସେଇଟା କ'ଣ ଜୁହା, ସେଇଟା ହେଉଛି କ'ଣ କ'ଣ ବିଲ, ବିଲେ ବତ ଉରୁକ୍ରମ ବିକ୍ରମାର ଯେ ନ ଶୁଣନ୍ତ କର୍ଣ୍ଣପୁଟି ନରସ୍ୱ, ଜୁହା ସତୀ ଦାରିଦ୍ର କେବେ ସୁତ ନ ଚୋପ ଗାୟତ୍ର ଗାୟ ଗାଥା। ବିଲେ ଗୋଟେ ସାପର ଯେଉଁ ଗାତ ରହିଛି, ସେଇଟା ବିଲ ବୋଲି କୁହାଯାଏ, ବିଲ, ବିଲ ସେଠି ସାପ, ବିଲ ବା ମୂଷା ରହେ, ସାପ ତା ଭିତରେ ପଶିକିରି ମୂଷାକୁ ଖାଇକି ସେଠି ରହେ। ବିଲେ ମୋତେ ଉରୁକ୍ରମ ବିକ୍ରମାଣ ଯେ ଭଗବାନ, କେତେ ସୁନ୍ଦର କଥା ରହିଛି, ନ ଶୁଣନ୍ତ କର୍ଣ୍ଣକୁ ବୁଝି ଦେଉଛନ୍ତି, ଶୁଣୁନାହାନ୍ତି ସେ କଥା, ନରପୁଟେ କର୍ଣ୍ଣପୁଟେ ନରସ୍ୱ, ସେଇଟା ହେଉଛି କ'ଣ ନା, ସେ କର୍ଣ୍ଣପୁଟ ହେଉଛି କ'ଣ, କର୍ଣ୍ଣ ଗୋବରଟାକୁ କୁହାଯାଏ, ସର୍ପର ଗୋବର, ସର୍ପ ଯେମିତି ରହେ ସେଇଭଳି ଭାବରେ ସର୍ପର ଗୋବର ସେଇଟା, ସେଇଭଳି ଭାବରେ ଏ ଯେଉଁ ସବୁ ରହିଛି ଇନ୍ଦ୍ରିୟ, ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧ, ଏ ଇନ୍ଦ୍ରିୟ ଜେନେନ୍ଦ୍ରିୟାର୍ଥାନ୍, ଏ ଇନ୍ଦ୍ରିୟ ପାଇଁ ସମସ୍ତେ ପାଗଳ ହୋଇକି ରହିଛନ୍ତି, ଇନ୍ଦ୍ରିୟ ଅର୍ଥ ପ୍ରତି ପାଗଳ ହୋଇଯାଇଛନ୍ତି। ନୂନା ପ୍ରମତ କୁରୁତେ ବିକର୍ମ, ସେମାନେ ଜାଣିପାରୁନାହାନ୍ତି ଏଇଟା କରିବା କଥା ନୁହଁ, କିନ୍ତୁ ପ୍ରମତ ଅବସ୍ଥାରେ ରହିଛନ୍ତି, ଇନ୍ଦ୍ରିୟ ପାଇଁ ପ୍ରମତ, ଇନ୍ଦ୍ରିୟକୁ ଇନ୍ଦ୍ରିୟକୁ ସୁଖ ଦେବା ପାଇଁ ପ୍ରମତ ହୋଇଯାଇଛନ୍ତି, ପାଗଳ ହୋଇଯାଇଛନ୍ତି। ନୂନା ପ୍ରମତ କରୁଛେ ସବୁ ଇନ୍ଦ୍ରିୟ ପାଇଁ ସବୁ ବିଭିନ୍ନ ପ୍ରକାର ଯେଉଁଟା କରିବା କଥା ନୁହଁ ସେଇଟା କରୁଛନ୍ତି। ସେଇଥିପାଇଁ ଅର୍ଜୁନ କହିଲେ, ପ୍ରଭୁ କାହିଁକି ଏସବୁ କରୁଛନ୍ତି, ଅର୍ଥ କେନ ପ୍ରଯୁକ୍ତ ପାପଂ ଜନତି ପୁରୁଷ, ଏଇଥିରୁ ଆସିବା ଇନ୍ଦ୍ରିୟ, ସିଏ ଇନ୍ଦ୍ରିୟ ସାର୍ଥେ ରାଗଦୋଷ ବ୍ୟବସ୍ଥିତ, ଇନ୍ଦ୍ରିୟମାନ ଯେଉଁ ରହିଛନ୍ତି ତା'ର ଇନ୍ଦ୍ରିୟ ଅର୍ଥ ପ୍ରତି ରାଗ ଦ୍ୱେଷ ରହିଛି। ମୋତେ କ'ଣ, ମୋତେ ଏଇଟା ଭଲ ଲାଗୁଛି, ଏଇଟା ଭଲ ଲାଗୁନାହିଁ, କଲରା ଭଲ ଲାଗୁନାହିଁ, ଏଇଟା ଭଲ ଲାଗୁଛି, ଏଇଭଳି ଭାବରେ ସବୁ ରହିଛି, ଏଇଟା ଭଲ ଲାଗୁଛି, ଏଇଟା ଭଲ ଲାଗୁନାହିଁ, ରାଗ ଦ୍ୱେଷ, ଇନ୍ଦ୍ରିୟ ସେ ଇନ୍ଦ୍ରିୟ ସାର୍ଥେ ରାଗ ଦ୍ୱେଷ ତୟର୍ଣ୍ଣ ବସମ ଆଗଚ୍ଛତୁ, ଆମେ ଆମେ ତାକୁ ଇନ୍ଦ୍ରିୟକୁ ବଶ କରିପାରୁନାହିଁ, ଇନ୍ଦ୍ରିୟକୁ ଆମେ କଣ୍ଟ୍ରୋଲ କରୁ, ଆମେ ଇନ୍ଦ୍ରିୟ କଣ୍ଟ୍ରୋଲରେ ରହିଯାଉଛେ, ମନ, ଇନ୍ଦ୍ରିୟମାନଙ୍କର ରାଜା ହେଉଛି ମନ, ମନର କଣ୍ଟ୍ରୋଲରେ ଆମେ ରହିଗଲେ, ତେଣୁ ମନ ଯାହା ଡିକ୍ଟେଟ୍ କଲା ଆମେ ସେଇ ଅନୁସାରେ କାର୍ଯ୍ୟ କଲେ, ତୟର୍ଣ୍ଣ ବସମ ହି ଆସେ ପରିପନ୍ଥୀ ନଉ, ତେଣୁ ସିଏ ମନଟା ଆମର ପରିପନ୍ଥୀ, ଆମ ବିରୁଦ୍ଧ, ଆମର ସେ ଶତ୍ରୁ। ତେଣୁ ଏ କଥା ଯେତେବେଳେ ଶୁଣିଦେଲେ ଅର୍ଜୁନ, ପ୍ରଭୁ ପଚାରିଲେ, ପ୍ରଭୁ କାହିଁକି ଲୋକମାନେ ଏଭଳି କାର୍ଯ୍ୟ କରୁଛନ୍ତି, ପରିପନ୍ଥୀ ନଉ, କାହିଁକି ଏଇଟା ଜାଣିଲେ ମଧ୍ୟ ଏଇଟା ଠିକ୍ ନୁହଁ, କାହିଁକି କରୁଛନ୍ତି? କିନ୍ତୁ ଭଗବାନ ତାର ଉତ୍ତର ଦେଲେ, ତୃତୀୟ ଅଧ୍ୟାୟରେ ଭଗବାନ ଉତ୍ତର ଦେଲେ, କାମ ଏସ କ୍ରୋଧ ଏସ ରଜଗୁଣ ସମୁଦ୍ଭବ, ଏ କାମ କ୍ରୋଧ ଇତ୍ୟାଦି ଯେଉଁ ଗୁଣର ପ୍ରଭାବ ରହିଛି ଆକୁ ପାର ହେବା କ'ଣ ଏତେ ସହଜ? କିନ୍ତୁ ଉପାୟ ରହିଛି, ବହୁତ ସହଜରେ ଜଣେ ପାର ହୋଇପାରିବ, ବହୁତ ସହଜରେ। ରାଜବିଦ୍ୟା ରାଜଗୃହ୍ୟମ ପବିତ୍ରମ ଇଦମ ଉତ୍ତମ ପ୍ରତ୍ୟକ୍ଷା ଭଗବ ଧର୍ମ ସୁସୁଖମ କର୍ତ୍ତୁମ ଅଭୟମ, ଏଇଟା କରିବା ପାଇଁ ବହୁତ କଷ୍ଟ ନୁହଁ, ସୁସୁଖମ ବହୁତ ସହଜରେ କରିପାରିବ। ଚକ୍ଷୁରେ ଭଗବାନ ରୂପ ଦର୍ଶନ କରିବ, ସବିମନ କୃଷ୍ଣ ପଦାରବିନ୍ଦୟ ବଚାଂସି ବୈକୁଣ୍ଠ ଗୁଣାନୁବର୍ଣ୍ଣନେ କରୌ ହରିର୍ମନ୍ଦିର ମାର୍ଜନାଦିଷୁ ଶ୍ରୁତିଂ ଚକାରା ଚୁତ ସତ୍କଥୋଦୟେ। ଏଇଭଳି ଭାବରେ ମୁଁ ଜ୍ଞାନେନ୍ଦ୍ର କଥା କହୁଛି, କର୍ମେନ୍ଦ୍ର କଥା କୁହାଯାଇଛି। ସବିମନ କୃଷ୍ଣ ପଦାରବିନ୍ଦୟ, ମନଟା ମନର ସବୁ ଏଇ ପାଞ୍ଚଟା ଯାକ ଅର୍ଥ ହେଉଛି ମନର, ମନ ଗୋଟେ ମଧ୍ୟ ଇନ୍ଦ୍ରିୟ, ଇନ୍ଦ୍ରିୟମାନଙ୍କ ରାଜା ସିଏ, ତାହାର ଅର୍ଥ କ'ଣ ନାହିଁ, ସବୁ ଯିବ ଶବ୍ଦ ସ୍ପର୍ଶ ରୂପରସ ଗନ୍ଧ ସବୁକିଛି ସେ ଉପଭୋଗ କରିବ ମନ ମାଧ୍ୟମରେ, ଭଗବାନଙ୍କ ଦୂରେଇ ଯାଇକି ସେ ଉପଭୋଗ କରୁଛି। କିନ୍ତୁ ଭକ୍ତ କ'ଣ କରୁଛି, ଯେ ମନକୁ ଭଗବାନ ପାଦ ପଦ୍ମ ଲଗାଉଛି। ସବୈ ମନ କୃଷ୍ଣ ପଦାରବିନ୍ଦୟ, ଏ ଗୋପୀମାନଙ୍କର କ'ଣ ଅବସ୍ଥା, ଗୋପୀମାନ ସବୁକିଛି ଭଗବାନଙ୍କ ସହିତ ଯୁକ୍ତ ହୋଇଛନ୍ତି, ଗୋପୀମାନେ ଯେଉଁମାନେ ଭକ୍ତ ନୁହନ୍ତି ସବୁକିଛି ତାଙ୍କର ଭଗବାନଙ୍କର ବିଯୁକ୍ତ ହୋଇଯାଇଛି, ତେଣୁ ସେମାନେ ଭାବୁଛନ୍ତି ସୁଖ ପାଇବେ। ସୁଖ ପାଇବା ପାଇଁ ବିଭିନ୍ନ ପ୍ରକାର ପ୍ଲାନ୍ ପ୍ରୋଜେକ୍ଟ ସବୁ ଚାଲିଛି, କିନ୍ତୁ ସୁଖ ପାଇପାରୁନାହାନ୍ତି, ଦୁଃଖ ହିଁ ପାଉଛନ୍ତି, ଦୁଃଖ ବଢ଼ି ବଢ଼ିକା ଯାଉଛି, ଦୁଃଖ ସୁଖରୁ ସୁଖ ତ ମିଳୁନାହିଁ, ଦୁଃଖ ବଢ଼ି ଅଧିକା ହେଉଛି। ଯେଉଁ କହିଲେ ସୁଖାୟ କର୍ମାଣି କରୋତି ଲୋକେ ନାତେଇ ସୁଖଂ ବାନ୍ୟତ ଉପାରମଂ, ସୁଖ ପାଉନାହାନ୍ତି ବା ଦୁଃଖରୁ ମଧ୍ୟ ନିବୃତ୍ତି ହୋଇପାରୁନାହାନ୍ତି। ବହୁତ ପ୍ରକାର ଚେଷ୍ଟା ଚାଲିଛି, ବହୁତ ସାରା ପୃଥିବୀରେ ବହୁତ ପ୍ରକାର ଗବେଷଣା ଚାଲିଛି, ବୈଜ୍ଞାନିକମାନେ ଗବେଷଣା କରୁଛନ୍ତି, ତାଙ୍କୁ ମଧ୍ୟ ପୁରସ୍କାର ଦିଆଯାଉ, ନିଅ ନୋବେଲ ପ୍ରାଇଜ୍ ଗବେଷଣା କର, ନିଅ ପ୍ରାଇଜ୍, ପୁଣି ପାଇବେ, ପୁଣି ପାଇବେ, ଆହୁରି ପାଇବେ, ଏହିପରି ଭାବରେ ଚାଲିଥିବ ଅନଲିମିଟେଡ୍, ଏତେଦିନ ପର୍ଯ୍ୟନ୍ତ ଭୌତିକ ଜଗତ ରହିଛି ସେତେଦିନ ପର୍ଯ୍ୟନ୍ତ ଚାଲିଥିବ ଏସବୁ କଥା, ଇନ୍ଦ୍ରିୟ ସେ ଇନ୍ଦ୍ରିୟ ସାର୍ଥେ ଚାଲିଥିବ। କିନ୍ତୁ ଭଗବାନର ଜଣେ ଦୂରେଇ ଯାଉଛନ୍ତି, ମାୟା ଭକ୍ତିମନ ଠାକୁର ଲେଖିଲେ, ମାୟା ଯେଉଁ ରହିଛି ଯେଉଁ ଜଡ଼ ବିଦ୍ୟା, ଯେତେ ମାୟାର ବୈଭବ, କେତେ ପ୍ରକାର ଜ୍ଞାନ ବାହାରୁଛି, ଜଡ଼ ବିଦ୍ୟା ବୈଜ୍ଞାନିକ ପ୍ରାଇଜ୍ ଦିଆଯାଉଛି, ସମ୍ମାନିତ କରାଯାଉଛି, କେତେ କ'ଣ କରାଯାଉଛି, କିନ୍ତୁ ମାୟାର ବୈଭବ, ଏ ମାୟା ବଢ଼ି ବଢ଼ିକା ଯାଉ, ଭଗବାନଙ୍କର ଦୂରେଇ ନେଉଛି, ଏ ତମାର ଭଜନ ବାଧା, ଭଗବାନ ଭଜନ କରିପାରୁନାହାନ୍ତି। ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ ହରେ ରାମ ହରେ ରାମ 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 ହରେ। ମୋହ ଜନମିଆ, ଏସବୁ ମୋହ ଜନ୍ମ ହେଉଛି, ମୋହ ଦ୍ୱାରା ମାୟା ଦ୍ୱାରା ମୋହିତ ହୋଇକରି ଗବେଷଣା ଚାଲିଛି, ସେମାନେ ପ୍ରଶଂସିତ ହେଉଛନ୍ତି, ପୁରସ୍କୃତ ହେଉଛନ୍ତି, ସମ୍ମାନିତ ହେଉଛନ୍ତି, କେତେ କ'ଣ ନେଉଛନ୍ତି, ତାଙ୍କର ମାୟା ବଢ଼ିଯାଉଛି, ମୋହ ବଢ଼ିଯାଉଛି, ଆହେ ଆହୁରି କରିବା ଆହୁରି କରିବା ଆହୁରି କରିବା ଚାଲିଛି ତାଙ୍କର, ମାୟାର ବୈଭବ ଚାଲିଛି, ଇନ୍ଦ୍ର ସେ ଇନ୍ଦ୍ର ସାର୍ଥେ। ଏଇଭଳି ଭାବରେ ଯେଉଁ ରହିଛି ଭଗବାନଙ୍କଠାରୁ ଦୂରେଇ ନେଉଛି, କିନ୍ତୁ ସେଇ ଇନ୍ଦ୍ରମାନଙ୍କ ଦ୍ୱାରା ଯଦି ଆମେ ଭଗବାନଙ୍କର ସେବାର କରିଯିବା, ଆମକୁ କେହି ପୁରସ୍କାର ନ ଦିଅନ୍ତୁ, ଆମକୁ କେହି ପ୍ରାଇଜ୍ ନ ଦିଅନ୍ତୁ, ଆମେ କେହି ସମ୍ମାନ ନ କରନ୍ତୁ, କିନ୍ତୁ ଆମେ ଆମ ଜୀବନର ଲକ୍ଷ୍ୟ ପ୍ରାପ୍ତ ହୋଇଯିବା, ଭଗବାନ ପ୍ରାପ୍ତ ହୋଇଯିବା। ଆଉ ଗୋପୀମାନେ ସେହି ସ୍ତରରେ ଥିଲେ ନା, ଆଉ ଏଇଟା ସାଧାରଣ ବ୍ୟକ୍ତିମାନଙ୍କୁ କୁହାଯିବ, ଗୋପୀମାନେ ତାର ଅର୍ଥ ଅଲଗା କହିଛି ଧରିବେ, ଗୋପୀମାନଙ୍କର ଅର୍ଥ ଅଲଗା ବୁଝିବେ। ତେଣୁ ଏଠି ଯେଉଁ କହା ଗଲା ଜେନେନ୍ଦ୍ରିୟାର୍ଥାନ ଧାୟତ, ସମସ୍ତେ ଧ୍ୟାନ କରୁଛନ୍ତି, ସକାଳଠୁ ଉଠି ରାତି ପର୍ଯ୍ୟନ୍ତ ଶୋଇଲା ବେଳେ ମଧ୍ୟ ରାତିରେ ସ୍ୱପ୍ନରେ ଧ୍ୟାନ କରୁଛନ୍ତି, ଧ୍ୟାନ ଚାଲିଛି, ଶେଷ ହଉ ନାହିଁ ଧ୍ୟାନ, କେମିତି ଇନ୍ଦ୍ର ସୁଖ ପାଇବା, କେମିତି ପାଇବା, ଆହୁରି ଅଧିକା ପାଇବା, ପୁଣି ଅଧିକା ପାଇବା, ଆଉ ଏଇଭଳି ଭାବରେ ଚାଲିଛି ଅନଲିମିଟେଡ୍। ଜେନେନ୍ଦ୍ରିୟାର୍ଥାନ ଧାୟତ ମୃଷା ସ୍ୱପ୍ନବତ୍ ଉତ୍ଥିତ, ସ୍ୱପ୍ନରେ ଯେମିତି ଉଦାହରଣ ଗୋଟେ ଦିଆଗଲା, ସ୍ୱପ୍ନରେ ଶୋଇ ପଡ଼ିଲେ ନିଦ ତ ହେଉନି, ଆଜିକାଲି ଲୋକମାନେ ନିଦ ବି ହେଉନାହିଁ, ସବୁ ସ୍ଲିପିଂ ପିଲ୍ ପାଉଛନ୍ତି ଖାଉଛନ୍ତି, ନିଦ ନିଦ ଯିବା ପାଇଁ ଶୋଇବାକୁ କ'ଣ ଔଷଧ ଖାଇଲେ ଯାଇକି ନିଦ ଯିବେ, ସେଇଟା ବି ହେଉନାହିଁ। ଆମର ସୁଷମ ଗୌରବ ସ୍ୱାମୀ ମହାରାଜ ଗୋଟେ କଥା କହୁଥିଲେ, ଜଣେ ବ୍ୟକ୍ତି ଥିଲେ, ଏଇଟାକୁ ଇନ୍ସୋମ୍ନିଆ ବୋଲି କୁହାଯାଏ, ଶୋଇପାରନ୍ତି ନାହିଁ ସେମାନେ, ଇନ୍ସୋମ୍ନିଆ, ସେ ବ୍ୟକ୍ତି ବହୁତ ଔଷଧ ଖାଇଲେ, ଯେତେ ସ୍ଲିପିଂ ଖାଇଲେ ମଧ୍ୟ ତା ନିଦ ହେଉନାହିଁ। ଘରେ ଆସି ପହଞ୍ଚିଗଲେ ଜଣେ ସାଧୁ ବୈଦ୍ୟଙ୍କ ପାଖରେ, କହିଲେ ପ୍ରଭୁ ସାର୍ ମହାରାଜ, ମୋତେ ନିଦ ହେଉନାହିଁ, ଟିକେ ଔଷଧ ଜଡ଼ିବୁଟି କ'ଣ ଅଛି, ଟିକେ ଦେହରେ ମନ୍ତ୍ର ଫନ୍ତ୍ର କ'ଣ ଅଛି। ସାଧାରଣତଃ ଲୋକମାନେ ଭାବନ୍ତି କ'ଣ, ତୁମର କ'ଣ ମନ୍ତ୍ର ଅଛି ଟିକେ ଦେଇଦେଲ, ଆମେ ଭୌତିକ ଜଗତରେ ଆରାମରେ ରହିବୁ, ଆନନ୍ଦରେ ରହିବୁ, ଇନ୍ଦ୍ର ସୁଖରେ ରହିବୁ, ଏଇଭଳି ଭାବରେ ଆମେ କହନ୍ତି ମୋତେ ଜଣ କେତେ ଜଣ କହିଛନ୍ତି ଏଇଟା, ତୁମର କ'ଣ ମନ୍ତ୍ର ଅଛି ଟିକେ ଦେଲେ ଆମେ ଆନନ୍ଦରେ ରହିବୁ ଭୌତିକ ଜଗତରେ, ଆହାର ନିଦ୍ରା ଭୟମୋଚନ କରିକି ବହୁତ ଆନନ୍ଦରେ ରହିବୁ, ତାଙ୍କର ଧାରଣା ଏଇଭଳି ଭାବରେ। ତେଣୁ ସେ କହିଲେ ହଉ ଠିକ୍ ଅଛି, ମୋ ପାଖରେ ଅଛି ମନ୍ତ୍ର, ତୁମେ ଆସି ଶୁଣିବ, ମୋ କଥା ଶୁଣିବ, ମୋ କଥା ଶୁଣିବ। ହଁ, ତେଣୁ ଭଗବାନଙ୍କ ସହିତ କଥା ଚାଲିଛି, ସନ୍ଧ୍ୟାବେଳର କଥା ଚାଲିଛି, ଯେ ଶୁଣିଲେ ଗୋଟିଏ ପଦ ଓଁ ନମୋ ଭଗବତେ ପାଦେ, ନିଦ୍ର ହେଇଗଲା, ଜୟ ଧ୍ୱନି ପର୍ଯ୍ୟନ୍ତ ମଧ୍ୟ ନିଦ ଭାଙ୍ଗୁ ନାହିଁ, ସବୁ ସମୁଦ୍ର ସରିଲା, କଥା ସରିଲା, ସବୁ ପଳେଇଲେ, ରାତି ହେଇଗଲା, ସେ ଶୋଇଛି, ଘୁମଉଛନ୍ତି, ଅନେକ ଦିନ ହେଲା ଶୋଇନାହିଁ। ତେଣୁ ଗୁରୁଦେବ ତାକୁ କହିଲେ ନା ନା ତାକୁ ଉଠାନି, ସେ ଶୋଇଥାଉ, କବାଟ ଦିଆ ହେଇଗଲା, ଯେମିତି ଭଗବାନଙ୍କୁ ପହଡ଼ ପଡ଼ିଯାଉ, ତାର ପହଡ଼ ପଡ଼ିଗଲା। ସକାଳୁ ଉଠିଲା ବେଳକୁ ଖରା ପଡ଼ିଲା, ଖରା ପଡ଼ିଲା ପରେ ତାର ନିଦ ଭାଙ୍ଗିଲା। ହଉ ମହାରାଜ, ଆପଣ କେତେ ବଢ଼ିଆ ଗୋଟେ ଔଷଧ ଦେଲେ ମୋତେ, ମୋ ଜୀବନରେ ମୁଁ ଶୋଇପାରୁନଥିଲି ଏଇଭଳି ଭାବରେ। ନିଦ ନିଦ ହେଉଛି ଶୁଭପାରୁନାହାନ୍ତି, ତୃତୀୟ ସ୍କନ୍ଦ ନବମଧ୍ୟରେ କୁହାଯାଇଛି, ବ୍ରହ୍ମା କହୁଛନ୍ତି କଥା, ସାଧାରଣ ବ୍ୟକ୍ତି କହୁନାହାନ୍ତି। ଅନ୍ୟାପୃତାର୍ଥକରଣା ନିଶିନିଶୟାନା ନାନା ମନରଥ ଦିଆ କ୍ଷଣଭଗ୍ନ ନିଦ୍ରା ଦୈବା ହତାର୍ଥ ରତ୍ନା ରୋଷୋ ବି ଦେବା ଦୁଷ୍ମା ପ୍ରସଙ୍ଗ ବିମୁଖା ଇହ ସଂସରନ୍ତି। କି ଶୋଇପାରିବେ ରାତିରେ? ଆମର ଶ୍ରୀଶ୍ରୀମଦ ଗୌରବନ୍ଦ ସେ ମହାରାଜ କହନ୍ତି ତିନି ପ୍ରକାର ବ୍ୟକ୍ତି ଅଛନ୍ତି, କିଏ କିଏ? ରୋଗୀ, ଭୋଗୀ, ଯୋଗୀ, ତିନି ପ୍ରକାର ବ୍ୟକ୍ତି ଅଛନ୍ତି। ରୋଗୀ ରୋଗରେ ଛଟପଟ 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 ହେଉଛି, ଶୋଇବ କେତେବେଳେ, ଟିକିଏ ନିଦ ଆସିଲା ବେଳକୁ ପେନ୍ ହେଲା, ଓ ରୋଗୀ ଶୋଇପାରୁନାହିଁ। ଭୋଗୀ ବହୁତ ଭୋଗ ରହିଛି, ଭୋଗ କରିପାରୁନାହିଁ, ଭୋଗ ରହିଛି, ହଁ ନିଦ ହେଉନାହିଁ, ଏଠି ଏଠି ରହିଲା ଧନ, ସେଠି ରହିଲା ଧନ, ଏଠି ରହିଲା ଧନ, ମୋଦିଙ୍କୁ କେମିତି ଚକମା ଦେବି କରିକି ସବୁ ପ୍ରକାର ଚାଲିଛି ତାହାର, ରାତିରେ ଶୋଇଲା ବେଳେ ସବୁ ଚିନ୍ତା ଚାଲିଛି, ଏତିକି ଧନ ରହିଛି। ଯେତେବେଳେ ଟିକେ ନିଦ ହେଇଗଲା, କୁକୁର ଭୋଗିଦେଲା, ଆରେ ମୁଁ ନିଦ ରୋଗୀ ଭୋଗୀ। ଆଉ ଯୋଗୀ, ଯୋଗୀ ଭଗବାନ ସହିତ ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ ରାମ ସେ ତ ସବୁବେଳେ ଭଗବାନ ଚିନ୍ତା, ସେତେବେଳେ ଶୋଇବେ କେଉଁଠି? ଯୋଗୀ ସିଏ, ତେଣୁ ନିଶି ନିଶୟ ଆନା ରାତିରେ ଶୋଇପାରୁନାହାନ୍ତି, ଏଇ ଶୋକଟି ଅଛନ୍ତି। ତେଣୁ ଯଦି ବା ଟିକେ ନିଦ ହେଇଗଲା, ତାହେଲେ ପୁଣି ସ୍ୱପ୍ନ ଆସିଗଲା, ତିନି ପ୍ରକାର ନିଦ୍ରା ରହିଛି, ଗୋଟେ ଗଭୀର ନିଦ୍ରା, ଗୋଟେ ସ୍ୱପ୍ନ ନିଦ୍ରା, ଗୋଟେ ହେଉଛି ଜାଗ୍ରତ ଅବସ୍ଥା, ଦୁଇ ପ୍ରକାର ନିଦ୍ରା, ଗୋଟେ ଜାଗ୍ରତ ଅବସ୍ଥା, ତିନି ପ୍ରକାର ଅବସ୍ଥା ରହିଛି। ତେଣୁ ସ୍ୱପ୍ନରେ ଆମେ ବହୁତ ସ୍ୱପ୍ନ ଦେଖୁଛେ, ବହୁତ ଗୋଟେ ସୁନ୍ଦର ସ୍ୱପ୍ନ ଦେଖିଲେ, ଏଇଟା ମୁଁ ପାଇଲି, ସେଇଟା ମୁଁ ପାଇଲି, ମୋତେ ଆଜି ସମସ୍ତେ ରାଧା କରିଦେଲେ, ମୋତେ ପ୍ରଶଂସା କଲେ, ମୋର ସବୁ ଗୋତ୍ର ପ୍ରଣାମ କଲେ, ସବୁ ମୋତେ ନେଇକରି ଜୟ ଜୟକାର ଧ୍ୱନି କରି ବିଭିନ୍ନ ପ୍ରକାର ରାସ୍ତାରେ ସବୁ ସମସ୍ତେ ହାତ ଟେକିକି ସମସ୍ତେ ପ୍ରଣାମ କରୁଛନ୍ତି, ଏଇଭଳି ଭାବେ ଦେଖିଦେଲି ସ୍ୱପ୍ନ, ନିଦ ଭାଙ୍ଗିଲା ବେଳେ ସେ ଅଛି ନା କ'ଣ? କିନ୍ତୁ ଚିନ୍ତା କରିବା, ହେ କେତେ ବଢ଼ିଆ, କେତେ ବଢ଼ିଆ ସ୍ୱପ୍ନଟା ଦେଖିଲେ, କେତେ ଏଠି ଏଠି କୁହା ହେଉଛି ସେ କଥା। ଭଗବାନ କହୁଛନ୍ତି ମୃଷା ଧାୟତ ଇନ୍ଦ୍ରିୟା ଜେନେ ଇନ୍ଦ୍ରିୟାର୍ଥାନ ଧାୟତ ମୃଷା ସ୍ୱପ୍ନବତ ଉତ୍ଥିତ। ଯେମିତି ସ୍ୱପ୍ନରେ ଆମେ ଯେଉଁ ଦେଖିଲେ ସେଇଟାକୁ ଯଦି ଧ୍ୟାନ କରିବା, ସେଇଟା କ'ଣ ସତ କି? ସେଇଟା ମୃଷା, ସତ ନୁହଁ, ସେଇଟା ମିଥ୍ୟା। ସେହିଭଳି ଭାବେ ତତ୍ ନିରୁଦ୍ଧା ଇନ୍ଦ୍ରିୟାଣି, ସେହିଭଳି ଭାବେ ତତ୍, ସେହିଭଳି ଭାବରେ ଇନ୍ଦ୍ରିୟମାନଙ୍କୁ ତୁମେ ଦମନ କର, ନିରୁଦ୍ଧ କର, ଇନ୍ଦ୍ରିୟମାନଙ୍କୁ ଦମନ କର, ବିନିଦ୍ର ପ୍ରତିପଦ୍ୟତ। ତେଣୁ ଏଇ ଇନ୍ଦ୍ରିୟମାନଙ୍କୁ ସେହିଭଳି ଭାବରେ ତୁମେ ଦମନ କର, ଏଇଭଳି ଭାବରେ କୁହାଗଲା, ଏଇଟା ସାଧାରଣ ବ୍ୟକ୍ତିମାନଙ୍କୁ କୁହାଗଲା। ଗୋପୀମାନେ କ'ଣ ଏଇଟା ଅର୍ଥ ଅଛନ୍ତି କି? ଗୋପୀମାନେ, ଗୋପୀମାନଙ୍କର ଅର୍ଥ ହେଉଛି ଅଲଗା, ଗୋପୀମାନେ କ'ଣ ସେ ଯେତେ ଚେଷ୍ଟା କଲେ ମଧ୍ୟ ଭଗବାନ ଭୁଲିପାରୁନାହାନ୍ତି ନା, ଆମେ ଶୁଣିବା କଥା, ଯୁଆଡ଼େ ଗଲେ ସବୁଠେଇ ସେ ଭଗବାନ ଦର୍ଶନ କରନ୍ତି। ତାଙ୍କର ତାଙ୍କର ମନ ହେଉଛି, ତାଙ୍କର ସେମାନେ ଚିନ୍ତା କରୁଛନ୍ତି କେମିତି ଆମେ କୃଷ୍ଣଙ୍କୁ ଭୁଲି ଯାଆନ୍ତୁ, କି କେମିତି କୃଷ୍ଣଙ୍କୁ ଭୁଲି ଯାଆନ୍ତୁ, ଆମେ ଆନନ୍ଦ ରହିପାରନ୍ତୁ। ଯେତେ ଚେଷ୍ଟା କଲେ ମଧ୍ୟ କୃଷ୍ଣଙ୍କୁ ସବୁ ଭୁଲିପାରୁଛନ୍ତି, ମାନେ କହିବ ଠିକ୍ ଅଛି ତୁ ଏ ଘରେ ରହନା, ତୁ ପଳା ବାହାରକୁ, ପଳା ବାହାରକୁ ପଳେଇଲେ କ'ଣ ହେବ, ଭଗବାନ ଭୁଲିଯିବୁ, କୃଷ୍ଣଙ୍କୁ ଭୁଲିଯିବୁ। ଘରେ ଥିଲାବେଳେ ଘରେ କୃଷ୍ଣ ଆସୁଥିବେ, ତେବେ କ'ଣ ଚୋରି କରୁଥିଲୁ, ତୁ ତାକୁ ଧରିଥିଲୁ, ଏସବୁ କଥା ସବୁ ରହିଛି, ଏସବୁ ତୁ ମନେ ଭୁଲିପାରୁନା କୃଷ୍ଣଙ୍କୁ, ତୁ ଟିକେ ବାହାରକୁ ପଳେଇ ଯାଉନୁ, ଭୁଲିଯିବୁ ନା, ହଉ ଠିକ୍ ଅଛି, जय राधे जय कृष्ण जय वृंदावन श्री गोविंद गोपीनाथ मगन मोहन श्याम कुंड राधा कुंड गिरी गोवा କୁଆଡ଼େ କୃଷ୍ଣ ଭୁଲିବେ କୁଆଡ଼େ ଆଉ ଠିକ ଅଛି ତୁ ଆଉ କୃଷ୍ଣ ଭୁଲିବା ତୁ ଗୋଟେ କଥା କହ ଗାଈ ଚୋରୁ ନେଇକିରି ଗାଈ ଚରା ଯାଇକିରି ଗାଈ ଚରାରେ କୃଷ୍ଣ ଭୁଲିଯିବ ହଁ ଗାଈ ଚରାଇଲେ ମଧ୍ୟ ଭଗବାନ ଲୀଳା ରହିଛି ହଁ କାଳିନ୍ଦି ରୋହିଣୀ ସବୁ ବିଭିନ୍ନ ପ୍ରକାର ନାମ ରହି କୃଷ୍ଣ ଡାକୁଥିବେ ତାଙ୍କୁ ସବୁ ଗାଈମାନଙ୍କୁ କେତେ ଲୀଳା ରହିଛି ଗାଈମାନଙ୍କ ସହିତ ଲୀଳା ହଁ ଗାଈମାନଙ୍କୁ ଚଲେଇଲେ ମଧ୍ୟ ସେଇଭଳି କୃଷ୍ଣ ସବୁବେଳେ ଡାକୁଥିବେ ଆମେ କୃଷ୍ଣଙ୍କ ନାମ ଜପ କରୁଛୁ ମାଳାରେ କୃଷ୍ଣ ଗାଭୀମାନଙ୍କ ନାମ ଜପ କରୁଛନ୍ତି ମାଳାରେ ରତ୍ନମାଳାରେ ରତ୍ନମାଳାରେ କାଳିନ୍ଦି ପ୍ରଭୁ କହିଲେ ନାଁ ସବୁ କେତେଟା ଗାଭୀମାନଙ୍କର ସେଇ ନାମ ଜପ କରୁଥିବେ 108 108 ଲେଖା ଚାଲିଲେ 108 ଗଲେ ପୁଣି 108 ଗଲେ 108 ସବୁ ସେ କଥା ସବୁ ମନେ ପକାଇବେ ଆଉ ଭଗବାନ କୃଷ୍ଣ ଭୁଲିବେ କେମିତି ଯେତେ ଚେଷ୍ଟା କଲେ ମଧ୍ୟ ସେ କୃଷ୍ଣଙ୍କୁ ଭୁଲିପାରୁନାହାନ୍ତି ଏବଂ କୃଷ୍ଣଙ୍କ କଥା ଯେଉଁ ଚିନ୍ତା କରୁଛନ୍ତି ଏଇ ମାଧ୍ୟମରେ କୃଷ୍ଣ ତାଙ୍କ ସ୍ଫୁର୍ତ୍ତି ହେଉଛନ୍ତି କୃଷ୍ଣଙ୍କର ଚିନ୍ତା ଆଉ କୃଷ୍ଣ ଭିତରେ କ'ଣ ତଫାତ୍ ରହିଛି କି ତେଣୁ ଏହିଭଳି ଭାବରେ ଆମର ଏଠି କୁହାଯାଇଛି ସୁଖଦେବ କିଏ ଆମର ସୁଖଦେବ ସେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ଆର ଅର୍ଥ ସେମାନେ ବୁଝିଲେ ଏହିଭଳି ଭାବରେ ସାଧାରଣ ଭାବରେ ଏଇଟା ଅର୍ଥ ଏ ସାଧାରଣ ଲୋକମାନଙ୍କ ପାଇଁ ଇନ୍ଦ୍ରିୟକୁ ଦମନ କର ଆଉ ସିଏ କ'ଣ ଇନ୍ଦ୍ରିୟକୁ ଦମନ କରିବେ ସିଏ କ'ଣ ଦମନ କରିବେ ତେଣୁ ତାଙ୍କ ପାଇଁ ଆର ଅର୍ଥ ହେଉଛି ଏଇଭଳି ଭାବରେ ଇଏ କ'ଣ ଫର୍ ଦି ଗୋପୀ ଦିସ୍ ମିନ୍ସ ୱେକିଂ ଫ୍ରମ୍ ଏ କ'ଣ 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 ଫ୍ରମ୍ ଏ ସ୍ୱିନିଂ କଣ୍ଡିସନ୍ ମାନେ ନିଦ୍ରା ଅବସ୍ଥାରୁ ଉଠିବେ ସ୍ୱପ୍ନ ଅବସ୍ଥାରୁ ଉଠିଲେ ପର୍ସନ୍ସ ଲାଇକ୍ ୟୋର୍ ସେଲ୍ଫ ସୁଡ୍ ରିଜେକ୍ଟ ଆଜ୍ ଆନ୍ ଅନ୍ରିଲାଏବୁଲ୍ ସୋର୍ସ ଅଫ୍ ନଲେଜ୍ ଦ୍ୟାଟ୍ ମାଇଣ୍ଡ ବାଇ ହ୍ୱିଚ୍ ଦେ ମେଡିଟେଟ୍ ଅନ୍ ଦ ଅବଜେକ୍ଟ ଅଫ୍ ଦ ସେନ୍ସେସ୍ ସଚ୍ ଆଜ୍ ସିଙ୍ଗ୍ ମି ଟଚିଂ ମି ଡ୍ରିଙ୍କିଂ ଦ ନେକ୍ଟର୍ ଅଫ୍ ମାଇ ଲିପ୍ସ ଆଣ୍ଡ ଏମ୍ବ୍ରେସିଂ ମି ଭଗବାନଙ୍କ ଲୀଳାକୁ ସବୁବେଳେ ସେ ଧ୍ୟାନ କରୁଛନ୍ତି ନା ଆଉ ରାତିରେ ଶୋଇଲା ବେଳେ କ'ଣ ସ୍ୱପ୍ନରେ ଆଉ କ'ଣ ଦେଖିବେ ଦେଖିବେ ନା କ'ଣ ସିଏ ଆଉ ଭଗବାନ ଛାଡ଼ ଅନା କିଛି ଦେଖିବେ ଏହା ଦଶ ହରେ ଦାସ ସେ କର୍ମଣା ମନସା ଗିରା ନିଖିଳାସୁ ଅପି ଅବସ୍ଥା ଆସୁ ଜୀବନ ଅପି ଶହେ ମୁକ୍ତ ସ ଜୀବନ ମୁକ୍ତ ତାକୁ କୁହାଯାଏ ସେମାନେ ସବୁବେଳେ ଶୋଇଲା ବେଳେ କୃଷ୍ଣ ନିଦ୍ରାରେ କୃଷ୍ଣ ସ୍ୱପ୍ନରେ କୃଷ୍ଣ ସବୁ ସମୟରେ କୃଷ୍ଣ ଅଲଦୋ ଦିଜ୍ ଆର୍ ରିଅଲ୍ ବିକଜ୍ ଦେ କମ୍ ଫ୍ରମ୍ ମାଇ ଆକ୍ଚୁଆଲ୍ ଆପିୟରାନ୍ସ ଇନ୍ ଦିସ୍ ୱାର୍ଲ୍ଡ କିନ୍ତୁ ସେମାନେ ଭାବୁଛନ୍ତି କ'ଣ ନା ସେମାନେ ଭାବୁଛନ୍ତି ଏଇଟା ହେଉଛି ମିଥ୍ୟା ଦେ ଆର୍ ଇଟ୍ ଫଲ୍ସ ଆଜ୍ ଇନ୍ ଏ ଡ୍ରିମ୍ ଷ୍ଟେଟ୍ ଦିସ୍ ଇଜ୍ ବିକଜ୍ ଆପନ୍ ଗିଭିଂ ଅପ୍ ୟୁଅର୍ ସ୍ଲିପିଂ ବିନିଦ୍ରହ କଣ୍ଡିସନ୍ ୟୁ ଆପୋର୍ଡ ୱିଥ୍ ଆଇଜ୍ ଆଣ୍ଡ ଅଦର୍ ସେନ୍ସେସ୍ ଡିଭାଇଡ୍ ଅଫ୍ ମାସ୍କରା ଆଇ କଲରିଂ ଅର୍ ସାଣ୍ଡେଲୱୁଡ଼୍ ପେଷ୍ଟ ଯେମିତି ଆଖିରେ ଚନ୍ଦନ ନଥିଲେ ବା ଯେଉଁ କଜଳ ନଥିଲେ ସେ ଦେଖିପାରେ ନାହିଁ ସେଇଭଳି ଭାବରେ ତମେ ଭାବୁଛ ମୁଁ ନାହିଁ କିନ୍ତୁ ମୁଁ ସବୁବେଳେ ତମ ପାଖରେ ଅଛି ଆଇ ଅଣ୍ଡରଷ୍ଟାଣ୍ଡ ଦ୍ୟାଟ୍ ଦୋ ଆଇ ଗେଭ୍ ୟୁ ଅଲ୍ ସର୍ଟ୍ସ ଅଫ୍ ଏନ୍ଜୟମେଣ୍ଟ ୟୁ କନ୍ସିଡର୍ ଅଲ୍ ଦ୍ୟାଟ୍ ଏନ୍ଜୟମେଣ୍ଟ ଫଲ୍ସ ତମେ ଭାବୁଛ ଏଇଟା ମିଥ୍ୟା ମୁଁ ସବୁବେଳେ ତମ ପାଖରେ ରହିଛି ପ୍ରଥମେ କହିଲେ ନା ତମଠାରୁ ମୋର ବିୟୋଗ କେବେ ହେଲେ ନାହିଁ ତେଣୁ ଏହିଭଳି ଭାବରେ ଭଗବାନ ମେସେଜ୍ ଦେବେ କଥା ଦେବେ 9 ଶ୍ଳୋକରେ କଥା କହିବେ ଏଇଟା ଚତୁର୍ଥ ହେଲା ଆହୁରି 5 ରହିଲେ ଆମ ସମୟ ହୋଇଗଲେ ତେଣୁ ଆମେ କଥାକୁ ବିଶ୍ରାମ ଦେବା ବିଭିନ୍ନ ଆଚାର୍ଯ୍ୟମାନେ ଏ କଥାକୁ ବହୁତ କଥା ରହିଛି ରହିଛନ୍ତି ତେଣୁ ଏଇଭଳି ଭାବରେ ଆମ କଥାକୁ ବିଶ୍ରାମ ଦେବା ନା କ'ଣ ଜୟ ଶ୍ରୀମଦ ଭାଗବତମ କି ଏଠି ଗୋଟେ କଥା କୁହାଯାଇଛି ଭଗବତ ଗୀତାରେ ଗୋଟେ କଥା ରହିଛି ଶ୍ଳୋକ ପଞ୍ଚମ ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି ସ୍ୱପ୍ନତି ଇଏ ହେବ ଯ ସୋଡ଼ୁଙ୍ଗ ପ୍ରାକ୍ ଶରୀର ବିମକ୍ଷଣାତ୍ କାମ କ୍ରୋଧ ଭବମ ବେଗମ୍ ସଯୁକ୍ତ ସ ସୁଖୀ ନର ଯେମିତି ଆମେ ଜଣେ ମୃତ୍ୟୁବରଣ କରିଗଲା ମୃତ୍ୟୁବରଣ କରିଗଲା ପରେ ସେ ଶରୀରକୁ ପୋଡ଼ ଜାଳ ଯାହା କର ସେ କିଛି ଅନୁଭବ କରୁଛି ସ୍ୱପ୍ନ ଅଛି ସେ ସହିଯାଉ ସବୁ କିଛି ସହିଯିବ ସେ କିଛି ପ୍ରତିବାଦ କରିବ ତା'ର ତ ଜୀବନ ନାହିଁ ଜୀବନ ଥିଲେ ମଧ୍ୟ ମାନେ ତାହାର ସେ କହିପାରିଥିଲେ ମଧ୍ୟ ମୃତ୍ୟୁ ଶରୀର ଯଦି କହିପାରିଥାନ୍ତେ ମଧ୍ୟ ତଥାପି ସେ କିଛି ଇଏ କରିବନି, କାରଣ ସେ ତା'ର ସେନ୍ସ କିଛି ନାହିଁ, କିଛି ସେ ଅନୁଭବ କରିପାରୁନି, କଷ୍ଟ ଜାଣିପାରୁ ନାହିଁ, ଆତ୍ମା ପଳେଇଗଲେ କଷ୍ଟ ଜାଣିପାରିବ ନାହିଁ। ସେମିତି ଆମେ ଆମେ ଏଇ ଯେଉଁ କଷ୍ଟ ହେଉଛି ଆମ ଶରୀରକୁ ହେଉଛି ଆମକୁ ହେଉନାହିଁ, ତେଣୁ ଏଇ ସ୍ଥିତିକୁ ଯିଏ ଯିବେ ପଞ୍ଚମ ଅଧ୍ୟାୟ ତେଇଶ ଶ୍ଳୋକରେ ଏଇଟା କୁହାଯାଇଛି, ପ୍ରାକ୍ ଶରୀର ବିମକ୍ଷଣାତ୍ ଶରୀର ତାଗ ପୂର୍ବରୁ ଯଦି ଏହିଭଳି ଭାବରେ ଯଦି ସହି କରିଦେବ ଶକ୍ନୋତି ସହିଯିବ ଯଦି କାମ କ୍ରୋଧ ବେଗ ସହ ଯୁକ୍ତ କାମ କ୍ରୋଧ ଯେଉଁ ଆସୁଛି ଏଇଟାକୁ ଯଦି ଆମେ ସହି କରିଯିବା ତାହେଲେ ସେ ସୁଖୀ ସେ ଆନନ୍ଦରେ ରହିବ। ତେଣୁ ଏହିଭଳି ଭାବରେ ଆମର କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀ ଭାଗବତମ କି, ଜୟ ଶ୍ରୀ ଗୋପାଳ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସମ୍ବେଦ ଗୌରଭକୃନ୍ଦ କି, ତାଇ ଗୌତମାନନ୍ଦୀ, ଜୟ ମହାପ୍ରସାଦ କି, ମହାପ୍ରସାଦ ଗୋବିନ୍ଦ କି।